वासुदेवाय श्री श्री गोविंदाय श्री श्री कृष्ण बलराम श्री श्री जगन्नाथ बलदेव सुधा महारानी श्री श्री राधा कृष्ण चंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जीवंकर पाद पद्म निर्मल पण त्रिवेदन करी श्रील गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्म निर्मल पण त्रिवेदन करी ईश्वर प्रतिष्ठा आचार्य श्री श्रीमादेशी भक्ति विदान स्वयं प्रभुपाद माल पाद पद्म निर्मल पण त्रिवेदन करी समस्त साधु गुरु वैष्णव तथा उपस्थित वैष्णव सहजन बुद्ध मातृवृंद अर्पण निवेदन करी अजय श्रीमद्भागवत दशम स्कंद 13 अध्याय श्लोक 28 कथा कहवा तेणु यो भगवान कर जो लीला ब्रह्मा मोहित हो जाती तेणु ब्रह्मा मोहित हो जाइरी जो चोरी के नहीं गले आमें दुई दिन तले ये 27 नंबर श्लोक कथा विश्राम देते गत काली राधाष्टमी उपलक्षे आम कथा आलोचना करेणु 27 श्लोक आम आलोचना कर इथम आत्मान आत्मान वत्सपाल मिश्रीण सह पालयन वत्सपो वर्षं चिक्रीडे वनगोष्ठयो भगवान ये भली भाव आत्मान आत्मान वत्सपाल मिश्रीण स वत्स एवं पाल सब निजे निजे कृष्ण सबु आदि कृष्ण से विचार कर वत्सार रूप से विचार कर बाड़क रूप से यही भाव आत्मान आत्मान वत्सपाल वत्स पाल मिश्रण वत्सपाल मिश्रण कर गोपबाड़क गोवत्स रूपे वत्स एवं पाल यही भाव स कृष्ण पालयन वत्सपो वर्षंग वत्सप गोवत्स मान पालन कर गोटे वर्ष धरी चलती चिक्रीडे वनगोष्ठय वनगोष्ठय वन यह लीला कर गोष्ठी मत लीला कर आसिकी से भगवान कृष्ण एक निजी विस्तार कर तेणु यही भाव में गोटे वर्ष काल लीला चलता कई मत जापारी न था लीलाटी को जो बलराम जाणिले यहाँ भगवान को इच्छा रे भगवान बलराम जाणिले ये जानवा जो भगवान सहित कई सामान हो पारे ना समर्थ तत्व से सहित कई सामान हो पारे ना आर्ध कथा कौन कह हाँ बलराम मत जापार ना लीला को भगवान जो चाहिए से जाटा को प्रकाश कले बलराम भगवान चाहबारू बलराम जान ना जापार ना सी मत जापार ना गोटे वर्ष काल कृष्ण निजी को विस्तार कर बलराम जापार ना तेणु ये अद्भुत लीला भगवान भगवान सहित कहीं सामान हो पारे ना बलराम भगवान सेठ जानवे कह मोर प्रभु सीए बलराम कहे आम मन कथा कौन कह आम कि प्रभु ना तेणु यही भाव में अठाईस एकदा चारयन वत्सान सरामो बनमा विशत पंच सासु त्रिजामासु आयना पुरणी स्वज एकदा गोटे दिन पांच छः दिन रही पंच सासु त्रिजामासु पंच पांच छः दिन रही वर्ष पूरी पंचम वर्ष लीला षष्ठ वर्ष होगला पंचम वर्ष लीला भितर गोटे वर्ष चलता षष्ठ वर्ष होगला किंतु यहीटा को कहीं जापारे ना तेणु भगवान विशेष भाव बलराम को जनइले अंत पक्षे आम से लीला को जानवा ना कहीं जान ना यही भाव भगवान को बहुत लीला अच्छे आम जापार ना यंत मत जापार ना बहुत लीला चलती भगवान जी वर्णना होती आम कहे जो वर्णना है आम से जानवा भगवान अवश्य निजी प्रकाश करती भक्त मान पा प्रकाश करती लीला को लीला चारिआड़े सेटा को आलोचना करा जीवो लीला को आलोचना करा जीवो से भगवान जो प्रकाश करती ତେଣୁ ଏକଦା ଗୋଟିଏ ଦିନ କଦା ଏକଦା ଏକଦା ଦା କାଲି ଦିନ ଏକଦା ଗୋଟିଏ ଦିନ ଚାରେନ୍ ବତ୍ସାନ୍ ବତ୍ସାମାନଙ୍କୁ ଯେମିତି ସକାଳୁ ଉଠିଲେ ବଡ଼ ଜଳଖିଆ ଖାଇକିରି ଭଗବାନ ଚାଲିଲେ, ସମସ୍ତେ ବତ୍ସା ବି ଭଗବାନ, ଆଉ ସାଙ୍ଗ ବାଳକମାନେ ବି ଭଗବାନ, ସବୁ ଭଗବାନ। ଏକଦା ଗୋଟିଏ ଦିନ ଭଗବାନ ଯେତେବେଳେ ଯାଉଛନ୍ତି, ଏକଦା ଚାରେନ୍ ବତ୍ସାନ୍ ବତ୍ସା ଚାରଣ କରିବା ପାଇଁ, ଆ ଭିତରେ ଷଷ୍ଠ ବର୍ଷ ହୋଇଗଲାଣି ଭଗବାନଙ୍କୁ, ତେଣୁ ଗୋଟିଏ ବର୍ଷ ଚାଲିଗଲାଣି। ଭଗବାନ ନିଜେ ନିଜକୁ ଚରଉଛନ୍ତି, ନିଜେ ନିଜକୁ ଅଡ଼ଉଛନ୍ତି, ନିଜେ ନିଜକୁ ଖେଳୁଛନ୍ତି, ଏହିଭଳି ଭାବରେ ଚାଲିଛି ଭଗବାନଙ୍କ ଲୀଳା, ଆନନ୍ଦ ଲୀଳା। ଆନନ୍ଦ ସିଏ ଆନନ୍ଦ ସିଏ ପ୍ରାପ୍ତ, ତାଙ୍କ ପାଖରୁ ଆନନ୍ଦ ରହିଛି, ତାଙ୍କ ପାଖରେ ଆନନ୍ଦ, ତାଙ୍କର ଆନନ୍ଦର ଶକ୍ତି ହେଉଛନ୍ତି ରାଧାରାଣୀ। ଆମେ ଗତକାଲି ଶୁଣୁଥିଲେ ଆନନ୍ଦ ଲାଦିନୀ ଶକ୍ତିର ସ୍ମାତ, ତାଙ୍କର ଆନନ୍ଦ ଶକ୍ତି ସିଏ ରାଧାରାଣୀ, ତେଣୁ ସିଏ ନିଜେ ନିଜ ସହିତ ଖେଳିକରି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆମେ ଏଇଟାକୁ ଚିନ୍ତା କରିପାରିବା ନାହିଁ, ଆମର ଆଉ ଜଣେ ଲୋକ ନହେଲେ, ଆଉ ଜଣେ ଅଲଗା ବ୍ୟକ୍ତି ନହେଲେ ଆମେ ନିଜେ ଆନନ୍ଦ ପ୍ରାପ୍ତ ହୋଇପାରିବା ନାହିଁ, ବୋର୍ ହୋଇଯିବା, ବୋର୍ ହୋଇଯିବା। ତେଣୁ ଆମର ଟିଭି ଦରକାର, ନ୍ୟୁଜ୍ ପେପର ଦରକାର, ସାଙ୍ଗ ଦରକାର, କଥା ହେବା, ଏସବୁ କରିବା, ନହେଲେ ବୋର୍ ହୋଇଯିବା, ଭଗବାନ କ'ଣ ବୋର୍ ହେବେ। ଆନନ୍ଦ ଘନ ସିଏ ନିଜେ ନିଜ ସହିତ ଖେଳୁଛନ୍ତି, ନିଜେ ନିଜ ସହିତ ସବୁ ଲୀଳା କରୁଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ବତ୍ସା ଚାରଣ କରୁ, ସରାମ ବନମହାବିଷଦ ରାମଙ୍କ ସହିତ, ରାମ କହିଲେ ବଳରାମଙ୍କ ସହିତ ଆସିଲେ, ବଳରାମଙ୍କ ସହିତ ଆସିଲେ ବନମହାବିଷଦ। ତେଣୁ ପଞ୍ଚସାଶୁ ତ୍ରିଜାମାଶୁ, ଆଉ ପାଞ୍ଚ ଛଅ ଦିନ ରହିଛି, ପଞ୍ଚସାଶୁ ପାଞ୍ଚ ପାଞ୍ଚଟି ବା ଛଅଟି, ପାଞ୍ଚ ଛଅ ତ୍ରିଜାମ ଆସୁ କହିଲେ ରାତ୍ରି, ଗୋଟିଏ ଜାମ ହେଉଛି 3 ଘଣ୍ଟା, ତ୍ରିଜାମ କହିଲେ 9 ଘଣ୍ଟା, ରାତ୍ରିଟା 12 ଘଣ୍ଟା ଯଦିଓ 3 ଘଣ୍ଟା ଏପଟ ସେପଟ ହୋଇଯାଉଛି, ତେଣୁ ତ୍ରିଜାମ ରାତ୍ରିକୁ ରାତ୍ରି ଜାମ ବୋଲି କୁହାଯାଏ। ତେଣୁ ଏଇ ପାଞ୍ଚ ଛଅ ଦିନ ରହିଛି, ପାଞ୍ଚ ଛଅ ଦିନ ପୁରିଲେ ଏଇ ଗୋଟିଏ ବର୍ଷ ହୋଇଯିବ ଭଗବାନଙ୍କ, ହୋଇଯିବ ବ୍ରହ୍ମା ବିମୋହନ ଲୀଳା, ବ୍ରହ୍ମା ମୋହି କରିକି ରହିବେ, ପାଞ୍ଚ ଛଅ ଦିନ ପୁରିଲେ ହେବ। ତା ପୂର୍ବରୁ ଭଗବାନ ଅପୂରଣୀଷୁ, ପୂର୍ଣ୍ଣ ହୋଇନାହିଁ ପାଞ୍ଚ ଛଅ ଦିନ, ଭଗବାନ ସେଦିନ ପ୍ରବେଶ କଲେ ଅଜ, ଭଗବାନ ସେ ଅଜ, ଭଗବାନ ଅଜ ଯେତେବେଳେ ସେତେବେଳେ ପର୍ଯ୍ୟନ୍ତ ବଳରାମ ମଧ୍ୟ ବ୍ରହ୍ମାଙ୍କ ପରି ମହାଚ୍ଛନ୍ନ ଥିଲେ, ଭଗବତ ମହାରାଜ ଭାବାର୍ଥ କହୁଛନ୍ତି। ବଳରାମ ମଧ୍ୟ ବୁଝିପାରିନଥିଲେ ଯେ ସମସ୍ତ ଗୋବତ୍ସା ଏବଂ ଗୋପବାଳକମାନେ ଶ୍ରୀକୃଷ୍ଣଙ୍କ ବିସ୍ତାର ଅଟନ୍ତି, ଏବଂ ସେ ନିଜେ ମଧ୍ୟ ଶ୍ରୀକୃଷ୍ଣଙ୍କ ବିସ୍ତାର ଅଟନ୍ତି। ସେ ବିଷୟ ଏକ ବର୍ଷ ପୂର୍ଣ୍ଣ ହେବାର ପାଞ୍ଚ ଛଅ ଦିନ ପୂର୍ବରୁ ବଳରାମଙ୍କ ନିକଟରେ ପ୍ରକାଶ କରା ହୋଇଥିଲା। ପ୍ରକାଶ କେମିତି କିଏ କରିଥିଲେ, ସେଇ ଅଜ ଯାହାଙ୍କର ଜନ୍ମ ନାହିଁ ସେଇ ପ୍ରକାଶ କରିଥିଲେ, କୃଷ୍ଣ। କୃଷ୍ଣ ଚାହିଁଲେ ବଳରାମଙ୍କୁ ଏଇ ଲୀଳାଟିକୁ ଜଣାଇବା ପାଇଁ, ନହେଲେ ସେ ବଳରାମ ମଧ୍ୟ ଜାଣିନଥାନ୍ତେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଠି କହୁଛି, କୁହାହେଉଛି ବଳଦେବ ଯଦିଓ ଏଇ ଯେଉଁ ରହିଛନ୍ତି ବଳଦେବ ମଧ୍ୟ ଜାଣିପାରିଲେ ନାହିଁ, ବର୍ତ୍ତମାନ ଭଗବାନ ଜଣେଇବେ ବଳଦେବକୁ, ଆମେ ମଧ୍ୟ ସେହିଭଳି ଭାବରେ ବହୁତ କଥା ଜାଣିପାରୁନାହିଁ। ଭଗବାନଙ୍କର ମାୟାରେ ମହାଚ୍ଛନ୍ନ, ଭଗବାନଙ୍କର ଏଇ ଯେଉଁ ବହିରଙ୍ଗା ମାୟାରେ ରହିଛେ, କିନ୍ତୁ ବଳରାମ ଯେଉଁ ରହିଥିଲେ ସେ ବହିରଙ୍ଗା ମାୟା ନୁହଁ, ବହିରଙ୍ଗା ମାୟା ଭଗବାନଙ୍କୁ କଭର କରିପାରିବ ନାହିଁ, ତାଙ୍କୁ ଆବରଣ କରିପାରିବ ନାହିଁ ବହିରଙ୍ଗା ମାୟା, କାହିଁକି ନା ଭଗବାନ ସିଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ସିଏ ତାଙ୍କୁ କେମିତି ତ୍ରିଗୁଣରେ ବାନ୍ଧିବେ। ଭଗବତ ଗୀତାରେ ଭଗବାନ କହିଲେ, ସତ୍ୱ ରଜ ତମେ ଇତି ଗୁଣା ପ୍ରକୃତି ସମ୍ଭବା ନିବଧନତି ମହାବାହ ଦେହେ ଦେହି ନମ ଅବ୍ୟୟମ, ସମସ୍ତ ଦେହୀମାନେ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ମନୁଷ୍ୟଙ୍କଠୁ ଆରମ୍ଭ କରି ସମସ୍ତେ ତ୍ରିଗୁଣରେ ବନ୍ଧା ହୋଇକି ରହିଛନ୍ତି, ମହାଚ୍ଛନ୍ନ ହୋଇକି ରହିଛନ୍ତି, ଆବରଣ ଏ 3ଟି ଗୁଣ ହେଉଛି 3ଟି ଆବରଣ ଭଳି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଧୂମେନା ବୃତ୍ତେ ବନି ଯଥା ଦର୍ଶ ମିଳେ ନଚ ଯଥୋଲୁଇନା ଆବୃତ ଗର୍ଭସ୍ ତଥା ତିନିତମ ଆବୃତମ୍, ଆମେ ଏଇଭଳି ଭାବରେ ଆବୃତ ହେଇକି ରହିଛେ। ଯେଉଁଭଳି ଭାବରେ ଧୂମେନା ବିହତେ ବନି ଅଗ୍ନି, ଅଗ୍ନିଟା ଧୂଆଁ ଦ୍ୱାରା ଆବୃତ ହେଇକି ରହିଥାଏ। ପ୍ରଥମେ ଯେତେବେଳେ ଧୂଆଁ ଚୁଲି ଲଗାଯାଏ ସେତେବେଳେ ଧୂଆଁ ବାହାରେ, ଗାଁ ଗହଳିରେ ଆଗେ ଯେତେବେଳେ ରୋଷେଇ କରୁଥିଲେ, ଆଜିକାଲି ତ ସବୁ ଗ୍ୟାସ୍, ସେତେବେଳେ ଧୂଆଁ ନାହିଁ ଗ୍ୟାସ୍। ଆଗେ ଯେଉଁ କାଠ ଲଗେ, ଏବେ ମଧ୍ୟ କାଠ ଏଠି ରୋଷେଇ ହେଉନି କି, ଧୂଆଁ ହେଉଛି ମଝିରେ ମଝିରେ। ଧୂଆଁ ହେଲେ ତାକୁ ଫୁଙ୍କିବାକୁ ପଡ଼ିବ, ତ ଫୁଙ୍କା ନଳୀ ଗୋଟେ ରହିଛି, ଫୁଙ୍କିରେ ଫୁଙ୍କିଲେ ସବୁ ଧୂଆଁ ଚାଲିଗଲେ ସେ ଅଗ୍ନିଟା ବାହାରିବ। ତେଣୁ ଅଗ୍ନିଟା ଯେଉଁ ଧୂଆଁ ଦ୍ୱାରା ଆବୃତ ହେଇକି ରହୁଛି, ଗୋଟେ ସତ୍ୟଗୁଣର ଆବରଣ। ତାପରେ ଯଥା ଦର୍ଶ ମଳିନ ଚ ମଳିନ, ଦର୍ଶ ଆଦର୍ଶ କହିଲେ ଆଇନା, ଆଇନା ଯେଭଳି ଭାବରେ ଦର୍ପଣ ଯେଭଳି ଭାବରେ ମଳି କହିଲେ ଯେଉଁ ରହିଛି ଧୂଳି, ଧୂଳି ଦ୍ୱାରା ଆବୃତ ହେଇକି ରହିଥାଏ। ଯଥା ଦର୍ଶ ମଳିନ ଚ ଏବଂ ଯଥ ଲୁଇନା ଆବୃତ ଗର୍ଭ, ଗର୍ଭରେ ଯେଉଁ ସନ୍ତାନ ଥାଏ ସେଇଟା ମଧ୍ୟ ଗୋଟେ ଆବୃତ, ଏ ତମଗୁଣର ଆବରଣ ବୋଲି କୁହାଯାଏ। ଆଉ ଦର୍ପଣ ଯେଉଁ ଧୂଳି ଦ୍ୱାରା ଆବୃତ ହେଇକି ରହିଛି ସେଇଟା ହେଉଛି ରଜଗୁଣର ଆବରଣ। ତେଣୁ ଏଇ ଯେଉଁ ଆମେ ଏଇ ଯେଉଁ ଆବରଣରେ ରହିଛେ, ଆବରଣରୁ ଉଦ୍ଧାର ପାଇବା ପାଇଁ, ଆବରଣରୁ ବାହାରକୁ ଯିବା ପାଇଁ, ଉର୍ଦ୍ଧକୁ ଯିବା ପାଇଁ ଏଇ ଭଗବାନଙ୍କ ନାମ, ଯେହେତୁ ଦର୍ପଣ ମାର୍ଜନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆମେ ଏଇ ତିନି ଆବରଣରୁ ମୁକ୍ତ ହେବା ପାଇଁ ଏଇ ଭଗବାନଙ୍କ ନାମ ମାଧ୍ୟମରେ ମୁକ୍ତ ହେବା, ନହେଲେ ସେ ଆବରଣ ଭିତରେ ରହିଥିବା। ସେ ବଳରାମ ଯେଉଁମାନେ ଇଏ ଯେଉଁମାନେ ମହାତ୍ମା ସେମାନେ ଏଇ ଆବରଣରେ ନଥାନ୍ତି। ମହାତ୍ମାଙ୍କ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତା, ମହାତ୍ମାମାନେ ଏ ତିନି ଗୁଣ ଭିତରେ ନଥାନ୍ତି, ସେମାନେ ତିନି ଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି। ଆଉ ବଳରାମ କଥା କ'ଣ କହିବା, ସେ ତ ଭଗବାନ ବିଷ୍ଣୁ ତତ୍ତ୍ୱ, ଆମେ ହେଉଛୁ ଜୀବତତ୍ତ୍ୱ। ଜୀବତତ୍ତ୍ୱ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯାଉଛନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଚାଲି ଯାଉଛନ୍ତି। ଆଉ ଯେଉଁ ଭଗବାନ ବିଷ୍ଣୁ ତତ୍ତ୍ୱ କଥା କ'ଣ, ବିଷ୍ଣୁଙ୍କ ତତ୍ତ୍ୱ କ'ଣ, ଏ ଭୌତିକ ଜଗତ ଆବରଣ ବାନ୍ଧିକି ରଖିବ, ଆବରଣ ବାନ୍ଧି କରିବ। କିନ୍ତୁ ତାଙ୍କ ଭିତରେ ଯେଉଁ ମାୟା ହେଇଥିଲା ସେଇଟା ହେଉଛି ଅନ୍ତରଙ୍ଗା ମାୟା, ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ଦ୍ୱାରା ସେ ଆବୃତ ହେଇକି ରହିଥିଲେ, ବଳରାମ ମଧ୍ୟ ଜାଣିପାରୁନଥିଲେ। ତେଣୁ ଭଗବାନ ଚାହିଁଲେ ଏଇଟାକୁ ପ୍ରକାଶ କରିବା ପାଇଁ, ବଳରାମକୁ ପ୍ରକାଶ କରିବା ପାଇଁ। କାହିଁକି ଚାହିଁଲେ, କ'ଣ ଚାହିଁଲେ, ବହୁତ କଥା ରହିଛି, ବହୁତ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି। ତେଣୁ ଯାହା ବି ହେଉ, ତା ପରଶ୍ରମରେ କୁହାଯାଉଛି ତତୋ ବିଦୁରାତ୍ ଚରତୁ ଗାବୋ ବତ୍ସାନୁପବ୍ରଜମ୍ ଗୋବର୍ଦ୍ଧନାଦ୍ରି ଶିରେଷି ଶିରସି ଚରନ୍ତ୍ୟୁ ତଦୃଶୁ ସ୍ତୃଣମ୍। ଯେଉଁ ଯେଉଁ ପାଞ୍ଚ ଛଅ ଦିନ ରହିଛି ବର୍ଷରେ ପୁରିବା ପାଇଁ, ସେଦିନ କ'ଣ କଲେ, ତତୋ ଅବିଦୁର ଅବିଦୁରାତ୍ ଚରତୁ ଗାବୋ, ଗାବୋ ଗାଭୀମାନେ ଆଚାର୍ଯ୍ୟମାନେ କହିଛନ୍ତି ଗୋବର୍ଦ୍ଧନର ଉପରେ ଚରୁଥିଲେ, ଗୋବର୍ଦ୍ଧନ ପର୍ବତ ଉପରେ। ଏବଂ ଅବିଦୁର କହିଲେ ତାଙ୍କ ପାଖାପାଖି, କହିଲେ ରାଧାକୁଣ୍ଡ ପାଖରେ, ଯେଉଁମାନେ ଯାଇଛନ୍ତି ରାଧାକୁଣ୍ଡ ଗୋବର୍ଦ୍ଧନ ସେ ସବୁ ଜାଣିବେ, ପାଖାପାଖି ସବୁ ରହିଛି ରାଧାକୁଣ୍ଡ ଗୋବର୍ଦ୍ଧନ। ରାଧାକୁଣ୍ଡ ପାଖରେ ବତ୍ସାନୁପବ୍ରଜମ୍, ବତ୍ସାମାନଙ୍କୁ କୃଷ୍ଣ ବଳରାମ ଏମାନେ ସବୁ ବତ୍ସା ଚଳାଉଛନ୍ତି। ତେଣୁ ଏମାନେ ସବୁ ସେଇ ଅବିଧୁରେ ଗୋବର୍ଦ୍ଧନ ଉପରେ ସେମାନେ ଚଳୁଛନ୍ତି, ଏ ରାଧାକୁଣ୍ଡ ପାଖାପାଖି ନେଇକି ଚରେଇବା ପାଇଁ ଆରମ୍ଭ କଲେ। ବତ୍ସାନୁପବ୍ରଜମ୍, ଉପବ୍ରଜମ୍ କହିଲେ ସେଇ ଇଏ ଗୋବର୍ଦ୍ଧନ ନିକଟରେ ପାଖାପାଖି ଚରେଇବା ପାଇଁ ଆରମ୍ଭ କଲେ। ଗୋବର୍ଦ୍ଧନାଦି ଶିରସି ଚରନ୍ତି ଦଦୃଶୁ ତୃଣମ୍, ଗୋବର୍ଦ୍ଧନ ଶିରରେ, ଗୋବର୍ଦ୍ଧନ ଉପରେ, ଗୋବର୍ଦ୍ଧନ ବର୍ତ୍ତମାନ ଆପଣ ଯେଉଁ ଦେଖୁଛନ୍ତି ସେ ଗୋବର୍ଦ୍ଧନ ସେ ସମୟରେ ସେତିକି ନଥିଲା, ବହୁତ ସାତ କୋଷ ବିସ୍ତାର ତା'ର ଥିଲା, ସାତ କୋଷ ଆସ୍ତେ ଆସ୍ତେ କମି କମିକା ଯାଉଛି, କାରଣ ତା'ର ଗୋଟେ କାରଣ ରହିଛି। ଏ ଯେଉଁ ଋଷି ରହିଥିଲେ, କିଏ ପୁଲସ୍ଥ ଋଷି ନା କିଏ ପୁଲସ୍ଥ ଋଷି ଯେତେବେଳେ ଥରେ ଯାଇଥିଲେ, ଏ ଗୋବର୍ଦ୍ଧନ ଥିଲେ ଅନ୍ୟ ସ୍ଥାନରେ ଗୋବର୍ଦ୍ଧନ, ତେଣୁ ସେହି ସମୟରେ ସେ ଯାଇଥିଲେ ପୁଲସ୍ଥ ଋଷି ଯାଇଥିଲେ ଗୋବର୍ଦ୍ଧନକୁ ଆଣିବା ପାଇଁ। ସେ ଗୋଟେ ଦ୍ୱୀପରେ ଥିଲେ, ଶାଳମଣି ଦ୍ୱୀପରେ ନା କେଉଁଠି ଥିଲେ ମୁଁ କହୁଛି, ସେଇଟା ଯାଇଥିଲେ ସେଠିକି ତେଣୁ ସେଠିକି ଯାଇକରି ଇଏ ଯେଉଁ ରହିଛନ୍ତି ଗୋବର୍ଦ୍ଧନ, ତାଙ୍କର ପିତା ଏ ଗୋବର୍ଦ୍ଧନ ହେଉଛନ୍ତି ପ୍ରକୃତରେ ଚିର ଜଗତର, ଚିର ଜଗତରେ ଆସିଛନ୍ତି ଗୋବର୍ଦ୍ଧନ। ଆମେ କାଲି କହୁଥିଲେ, କହିଛେ କି ନାହିଁ, ଯାହା ବି ହେବ ଆମେ ତ କଥା ବନ୍ଦ ହୋଇଗଲା। ତେଣୁ ରାଧାରାଣୀ ଯେଉଁ ଆସିବେ, ରାଧାରାଣୀଙ୍କ ପାଇଁ ଗୋବର୍ଦ୍ଧନ ମଧ୍ୟ ଆସିଲେ, ଯମୁନା ଆସିଲେ, ସବୁ ଚିର ଜଗତରୁ ଆସିଥିଲେ। ଏ ଭୌତିକ ଜଗତର ନୁହଁ, ଏସବୁ ସବୁ ଚିର ଜଗତର ରାଧାରାଣୀଙ୍କ ପାଇଁ ସବୁ ଆସିଲେ। ରାଧାରାଣୀ କହିଲେ ସେ ସବୁ ନଗଲେ ମୁଁ ଯିବି ନାହିଁ। ଭଗବାନ କହିଲେ ହଉ ଠିକ୍ ଅଛି, ମୁଁ ନେଇଯିବି, ଚାଲ ଯିବା। ତେଣୁ ଏଠି ଯେଉଁ ରହିଛି, ଇଏ ରହିଥିଲେ କ'ଣ, ଏ ଯେଉଁ ଗୋବର୍ଦ୍ଧନ, ଏ ଗୋବର୍ଦ୍ଧନ ହେଉଛି ଶାଳମଳି ଦ୍ୱୀପରେ ଥିଲେ। ତେଣୁ ସେଇଠିକି ଯାଇଥିଲେ ପୁଲସ୍ତ ଋଷି। ପୁଲସ୍ତ ଋଷି ଯାଇକରି ଅନୁରୋଧ କଲେ, ଶାଳମଳି ଯେଉଁ ରହିଛନ୍ତି ଗୋବର୍ଦ୍ଧନର ପିତା, ପିତାଙ୍କୁ କହିଲେ ଗୋବର୍ଦ୍ଧନ ଗୋଟିଏ ଦିଅ। ତାଙ୍କ ପିତା, ଭାଇ, ଭଉଣୀ ସବୁ ଅଛନ୍ତି, ସେମାନେ ସବୁ ଆମ ଭଳି, ତାଙ୍କ ଦେହି ଆମ ଭଳି ସେମାନେ ସବୁ। କିନ୍ତୁ ସେ ଯେଉଁ ରହିଛି, ଯେଉଁ ସିଏ ଚାହୁଁନଥିଲେ ଯିବା ପାଇଁ, କିନ୍ତୁ ଯାହା ବି ହଉ ସିଏ ମନା କରିଦେଲେ ଅସୁବିଧା। ତେଣୁ ସିଏ ଆସିଲେ, ଇଏ ଯେଉଁ ଆସିଲେ ଗୋବର୍ଦ୍ଧନ, କେମିତି ଆସିଲେ ନା, ପୁଲସ୍ତ ଋଷି ତାଙ୍କ ହାତରେ ଧରିକି ଚାଲିଲେ। ଶକ୍ତି ରହିଛି ଏତେ ତାଙ୍କୁ। ସେ ଯେଉଁ କାଶୀରେ ରହୁଥିଲେ, ପୁଲସ୍ତ ଋଷି କାଶୀରେ ରହୁଥିଲେ, କାଶୀରେ ତାକୁ ଆଣିକରି ସେଠି ରଖିକରି ସେ ପର୍ବତ ଉପରେ ଭଗବାନ ଧ୍ୟାନ କରିବେ। ତେଣୁ କାଶୀରେ ରହୁଥିଲେ ମାନେ ଶିବଜୀଙ୍କର ଭକ୍ତ ସେ ହେଇଥିବେ। ତେଣୁ ଏଇଭଳି ଭାବରେ ସେ ଚାହୁଁଥିଲେ ତାଙ୍କୁ ଆଣିବା ପାଇଁ, ସେ ଚାହୁଁନଥିଲେ, ଯଦିଓ ଗୋବର୍ଦ୍ଧନ ଚାହୁଁନଥିଲେ, କିନ୍ତୁ ମନା କରିପାରିବେ ନାହିଁ। କ'ଣ ଶବ୍ଦ ହେଉଛି? ସେ ଫ୍ୟାନ୍ ବନ୍ଦ କରିଦେଲ, ଅନ୍ଧା ଇନଭର୍ଟର ସିଟ୍ ଭଲ ହେଇଗଲା ସରେ। ତେଣୁ ସେ ଫ୍ୟାନ୍ ଚାଲିଛି, ମନ୍ଦିର ଯେଉଁ ଫ୍ୟାନ୍ ଚାଲିଛି, ସେ ସାଉଣ୍ଡ ଯାହା ହଉ, ଏଇଭଳି ଭାବରେ ଯେତେବେଳେ ସେ ଚାହିଁଲେ, ଇଏ ଚାହୁଁନଥିଲେ, କିନ୍ତୁ ଯାହା ଯେହେତୁ କହିଛନ୍ତି ସେଥିପାଇଁ ସେ ଗଲେ। କିନ୍ତୁ ଗୋଟେ ସର୍ତ୍ତରେ ଗଲେ, କ'ଣ ନା, ମୁଁ ଯେଉଁଠି ରହି, ମୋତେ ଯେଉଁଠି ରଖିବ, ମୁଁ ଆଉ ସେଠୁ ଯିବି ନାହିଁ, ଏଇଭଳି ଭାବରେ କହିଲେ। ଏଭଳି ଭାବରେ କହିଲେ ତେଣୁ ଏଭଳି ଭାବରେ ଆଣିକି ଆସିଲେ, ପୁଲସ୍ତରୁ ସେ ଆଣିକି ଆସିଲେ। ଆଣିକି ଆସିକରି ଯେତେବେଳେ ଆସୁଛନ୍ତି, କାଶିକି ନେବେ, ବାଟରେ ଭଗବାନଙ୍କର ଲୀଳା ହେବ ଗୋବର୍ଦ୍ଧନରେ। ବାଟରେ କ'ଣ କଲେ, ତାଙ୍କୁ ଲଘୁଶଙ୍କା ଆସିଲା, ମାନେ ଏକ ଲାଗିଲା। ତେଣୁ ସେ ବାଧ୍ୟ ହେଇକରି ରଖିଲେ ସେଇଠି ଗୋବର୍ଦ୍ଧନ, ଯେଉଁଠି ବର୍ତ୍ତମାନ ଅଛନ୍ତି ସେଇଠି ରହିଥିଲେ। ସେଇଠି ରହିଥିଲେ, ତାଙ୍କୁ କ'ଣ କଲେ, ରଖିକରି ସେ ଲଘୁଶଙ୍କା କରିକିରି ସ୍ନାନ ଶୌଚ ହେଇକି ଆସିଲା ବେଳକୁ, ଆଉ ଟେକିଲା ବେଳକୁ ସେଠି କିଏ ହେଉନାହାନ୍ତି, ଶାଳମଳି ଦ୍ୱୀପରେ ଥିଲେ। ହଁ, ଠିକ୍ କଥା, ଶାଳମଳି ଦ୍ୱୀପରେ ଥିଲେ। ଗର୍ଗ ସଂହିତା ଏଇଟା ବର୍ଣ୍ଣନା କରାଯାଇଛି। ଦ୍ରୋଣ, ଦ୍ରୋଣଙ୍କର ପୁତ୍ର ହେଉଛନ୍ତି ସିଏ। ପୁଲସ୍ତରୁ ସେ ଯାଇଥିଲେ କାଶୀକୁ ନେବା ପାଇଁ, ଆଉ ଭଗବାନଙ୍କ ଲୀଳା ହେବ, ଏସବୁ ଭଗବତ ଧାମରୁ ଆସନ୍ତି ଭଗବତ ଧାମ ପାଇଁ, ଏ ଶାଳମଳି ଦ୍ୱୀପରେ ରହିଲେ କି ହେବ କି, ସେଇଥିପାଇଁ ଭଗବାନଙ୍କ ଲୀଳା ସବୁ ହେଇଛି। ତେଣୁ ଇଏ ଯେଉଁ ଆସିଲେ ରଖିଦେଇକି ଗଲାବେଳକୁ ସେ ମନା କଲେ, ନା ମୁଁ ଆଉ ଯିବିନି, କଣ୍ଡିସନ୍ ଥିଲା ସେଇଆ, ତମେ ଯେଉଁଠି ରଖିବ ମୁଁ ଆଉ ସେଠୁ ଯିବି ନାହିଁ, ସେଇଠି ରହିବି। ତେଣୁ ପୁଲସ୍ତ ଋଷି ତୁମକୁ ଅଭିଶାପ ଦେଇଥିଲେ, ଅଭିଶାପ ଦେଇଥିଲେ, ତୁମେ ପ୍ରତିଦିନ ଗୋଟେ ତିଳ ପରିମାଣରେ ଭିତରକୁ ଭିତରକୁ ଯିବ, ତଳକୁ ତଳକୁ ଦବିବ। ତିଳ, ତିଳ ଯେଉଁ ରହିଛି ରାଶି, ରାଶି ଭଳି ଗୋଟିଏ ସେତିକି ଗୋଟିଏ ପରିମାଣ ସେତିକି ସମୟ ମାନେ ରଖିକି ସବୁବେଳେ ତଳକୁ, ପ୍ରତିଦିନ ସେଇଟା କମି କମିକା ଯାଉଛି, ପ୍ରତିଦିନ କମି, ଯେତେବେଳେ କଳିଯୁଗ ଶେଷ ହେଇଯିବ ଆଉ ବୃନ୍ଦାବନ ଦେଖାଯିବେ ନାହିଁ, ଗୋବର୍ଦ୍ଧନ ଦେଖାଯିବେ ନାହିଁ, ଗଙ୍ଗା ଆଉ କ'ଣ ଗୋଟେ ରହିଛି, ସେ ଯେତେଦିନ ପର୍ଯ୍ୟନ୍ତ ଥିବେ ସେତିକିଦିନ ପର୍ଯ୍ୟନ୍ତ ଏଇଟା ଦେଖାଯିବେ, ତାପରେ ଆଉ ଦେଖାଯିବେ ନାହିଁ। ଏଭଳି ଭାବରେ କୁହାଯାଇଛି, କଳିର ଶରୀରରେ ଆଉ ସେ ରହିବେ ନାହିଁ ବୋଲି କୁହାଯାଏ, କହିଛନ୍ତି। ଯାହା ବି ହଉ, ଏଇ ଯେଉଁ କଥା ହେଇଛି, ତେଣୁ ଯେତେବେଳେ ଭଗବାନ ତ୍ରେତା ଯୁଗରେ, ଏ ତା ତ୍ରେତା ଯୁଗ ପୂର୍ବ ଘଟଣା, ସତ୍ୟଯୁଗର ଘଟଣା ହେଇଥିବ, ତେଣୁ ତ୍ରେତା ଯୁଗରେ ଯେତେବେଳେ ଭଗବାନଙ୍କର ଇଏ ହେଉଥିଲା, ରାମଚନ୍ଦ୍ରଙ୍କର ସେତୁବନ୍ଧ ନିର୍ମାଣ ହେଉଥିଲା, ସେହି ସମୟରେ ଯେତେ ପାହାଡ଼ ସବୁ ଆଣି ପକାଉଥିଲେ ସବୁ ତିଆରି ହେଉଥିଲା, 100 ଯୋଜନର ବିସ୍ତାର, 10 ଯୋଜନର ଦୈର୍ଘ୍ୟ, ପାହାଡ଼ ପଥର ପଥର ସବୁ ଆଣିକି ସବୁ ହେଉଛି, ସେତୁବନ୍ଧ ନିର୍ମାଣ ହେଉଛି, ଭଗବାନ ସେହି ସେତୁବନ୍ଧ ନିର୍ମାଣ କରୁଥିଲେ ଆମେ ସବୁ କହୁଛେ। ଏବଂ ବିହାରେ କୌମାରେ କୌମାରଂ ଜହତୁ ବ୍ରଜ ବ୍ରଜ କ'ଣ ନୀଳାୟନୀ ସେତୁବନ୍ଧେଇ ମର୍କଟୋତ୍ପଳନାଦିଭି, ଏଇଭଳି ଭାବେ ସେତୁବନ୍ଧ ନିର୍ମାଣ କରୁଥିଲେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ସେତୁବନ୍ଧ ନିର୍ମାଣ କରୁଥିଲେ। ତେଣୁ ହନୁମାନ ଆସିଲେ, ଏଇ ଗୋବର୍ଦ୍ଧନ ନେବା ପାଇଁ ଆସିଗଲେ, ଗୋବର୍ଦ୍ଧନ ଉଠେଇକି ନେବା ପାଇଁ ବସିଲା ବେଳକୁ ସେଇ ସମୟରେ ଖବର ଆସିଗଲା, ନା ନା ଆଉ ଦରକାର ନାହିଁ, ଏଇଟା କମ୍ପ୍ଲିଟ୍ ହେଇଗଲାଣି, ଆଉ ଦରକାର ନାହିଁ ପର୍ବତ, ଆଉ କାହିଁକି ଆଣିବ। ତେଣୁ ଗୋବର୍ଦ୍ଧନଙ୍କ ମନରେ ଦୁଃଖ ଥିଲା, ଗୋବର୍ଦ୍ଧନ ଆସିଛନ୍ତି ଭଗବାନ ଲୀଳାରେ ସାମିଲ ହେବା ପାଇଁ। ଆଜି ଭଗବାନ କହିଲେ, ଠିକ୍ ଅଛି ତୁମେ ମୋର ନେକ୍ସଟ ଇଏରେ ନେକ୍ସଟ ଅବତାରରେ ତୁମେ ମୋର ସାହାଯ୍ୟ କରିବ, ମୋ ଲୀଳାରେ ସାହାଯ୍ୟ କରିବ। ଏ ଗୋବର୍ଦ୍ଧନ କେତେ ସାହାଯ୍ୟ, 10 ସ୍କନ୍ଧ 21 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋପୀମାନେ ଭାଗବତମରେ ଯେଉଁ ବର୍ଣ୍ଣନା କରାଯାଇଛି, 3 ଜଣଙ୍କ ହରିଦାସଙ୍କର କଥା କୁହାଯାଇଛି, 3 ଜଣ ହରିଦାସ, ଏବଂ ଗୋପୀମାନେ ହେଉଛନ୍ତି ଶ୍ରେଷ୍ଠ, ହରିଦାସୀମାନଙ୍କ ଭିତରେ ଶ୍ରେଷ୍ଠ, ହରିଦାସ ଦାସୀ ଯିଏ ବି ହେଉ ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ। କିନ୍ତୁ ସିଏ କହୁଛନ୍ତି ଶ୍ରେଷ୍ଠ ହରିଦାସ କିଏ ନା, ଇଏ ଗୋବର୍ଦ୍ଧନ, ଗୁରୁଦେବଙ୍କ କୃପାରୁ ଆମର ମଧ୍ୟ ଏଠି ଗୋବର୍ଦ୍ଧନ ରହିଛନ୍ତି, ଶ୍ୟାମକୁଣ୍ଡ ରାଧାକୁଣ୍ଡ ରହିଛନ୍ତି, ଯମୁନା ନଦୀ ରହିଛନ୍ତି, ମହାନଦୀ ରୂପରେ ଏସବୁ ରହିଛନ୍ତି, ଏ ବୃନ୍ଦାବନ ଧାମ କରିଛନ୍ତି ଭଗବାନ, କରିଛନ୍ତି ଗୁରୁଦେବଙ୍କ କୃପାରୁ ଏଠି ସବୁ ଆମର ସ୍ମରଣ ହେବ। ତେଣୁ ଯାହା ହଉ, ଏ ଗୋବର୍ଦ୍ଧନ ଯେଉଁ ରହିଛି, ଇଏ ଏଇ ଭଗବାନ ଦ୍ୱାପର ଯୁଗରେ ଭଗବାନଙ୍କ ଲୀଳାରେ ଏ କ'ଣ 10 ସ୍କନ୍ଧ 21 ଅଧ୍ୟାୟରେ ସୁକୁଟି ଅଛନ୍ତି, କ'ଣ ହରିଦାସ ବର୍ଜ୍ୟ, ହରିଦାସ ବର୍ଜ୍ୟ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମାଦ ପ୍ରମାଦ ହନ୍ତାୟମ ହନ୍ତାୟମ ଅଦ୍ରିରବଳା ହରିଦାସ ବର୍ଜ୍ୟ। ଗୋପୀମାନେ କହୁଛନ୍ତି, ତାଙ୍କ ରାଧାରାଣୀଙ୍କ ସହିତ ଆଲୋଚନା ଚାଲିଛି 10 ସ୍କନ୍ଧ 21 ଅଧ୍ୟାୟରେ, ଇଏ ହେଉଛି ବେଣୁଗୀତ, ବେଣୁଗୀତରେ ଏଇଟା ବର୍ଣ୍ଣନା କରାଯାଇଛି, ନିଶ୍ଚିନ୍ତ ଭାବରେ ହରିଦାସ ବର୍ଜ୍ୟ, ହରିଦାସମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗୋବର୍ଦ୍ଧନ। କାହିଁକି ନା, ଯଦ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ରାମକୃଷ୍ଣଙ୍କର ଚରଣ ସ୍ପର୍ଶରେ ସେମାନେ ଆନନ୍ଦିତ ହେଉଥିଲେ, ଭଗବାନ ଏଇଭଳି ଲୀଳା ସବୁ କରୁଥିଲେ ବୃନ୍ଦା ଗୋବର୍ଦ୍ଧନରେ, ଗୋବର୍ଦ୍ଧନ ଧାମ ଶଙ୍ଖ ବାଜିବ କେତେ କ'ଣ ହବ ସବୁ। ଜୟ ଶ୍ରୀ ଶ୍ରୀ ଗୌନିଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ସୀତାରାମ ରକ୍ଷ୍ମ ହନୁମାନ ଜୀ କି ଜୟ, ଶ୍ରୀଲ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ବୈକାଳ କାଳତି କି ଜୟ, ସମ୍ବେଦ ଗୌରଭକୃନ୍ଦ କି ଜୟ, ନିଦାୟ ଗୌତମାନନ୍ଦେ। ଏ ଭୌତିକ ଜଗତ ଦୁଃଖମୟ, ଆମେ ଆଜି ଶୁଣୁଥିଲି ଗୋଟେ କଥା ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ଠାରୁ, ଇଏ ଯେଉଁ ରହିଛନ୍ତି ଦକ୍ଷିଣ ଓଡ଼ିଶାରେ, ଦକ୍ଷିଣ ଭାରତରେ ଗୁରୁବାୟୁ ମନ୍ଦିର ଗୋଟେ ରହିଛି, ଆମେ ଥରେ ଯାଇଥିଲୁ ସେଠିକି, ଗୁରୁବାୟୁ ମନ୍ଦିର, ଗୁରୁବାୟୁ ମନ୍ଦିର କହିଲେ ସେ ଗୁରୁ ହେଉଛନ୍ତି ବୃହସ୍ପତି, ବାୟୁ ବାୟୁଦେବ, ଏ ନିର୍ମାଣ କରିଥିଲେ ସେ ମନ୍ଦିରଟି, ଗୁରୁବାୟୁ ମନ୍ଦିର ମନ୍ଦିର ଯେତେବେଳେ ନିର୍ମାଣ କରିଥିଲେ, ଲୋକମାନେ ଭାବନ୍ତି ସତରେ କ'ଣ ଏଠି ଭଗବାନ ଅଛନ୍ତି, ସେଇ କଥାକୁ କହିବା ପାଇଁ ରାଧାକୃଷ୍ଣ ସେ ମହାରାଜ କଥା କହିଥିଲେ। ଜଣେ ଭକ୍ତ ଥିଲେ ନାରାୟଣ ଭଟ୍ଟ ବୋଲି, ନାରାୟଣ ଭଟ୍ଟ ସିଏ ଲେଖିଛନ୍ତି ଗୋଟେ କବିତା ରଚନା କରିଛନ୍ତି, କହିଛନ୍ତି ପ୍ରଭୁ ମୋର ଧାରଣା ଥିଲା ଏ ଭୌତିକ ଜଗତ ହେଉଛି ଦୁଃଖମୟ, ଦୁଃଖ ଆଳେ ମସାସନ ଭଗବାନ କହିଲେ, କିନ୍ତୁ ଆଜି ଯେତେବେଳେ ସେଇଠି କୃଷ୍ଣଙ୍କୁ ଦର୍ଶନ କଲେ ଗୁରୁବାୟୁ ମନ୍ଦିରରେ, ସେ କହିଲେ ଆଜି ମୁଁ ଜାଣିଲି ପ୍ରକୃତରେ ଏ ଭୌତିକ ଜଗତ ଦୁଃଖ ନୁହଁ, ଆନନ୍ଦମୟ। କେମିତି ନା, ଆପଣ ରହିଛନ୍ତି ଏଠି ଅର୍ଚ୍ଚା ରୂପରେ, ଆପଣ ରହିଛନ୍ତି, ଆପଣଙ୍କୁ ଦର୍ଶନ କରିବେ, ଆପଣଙ୍କ କଥା ଶ୍ରବଣ କରିବେ, ଆପଣଙ୍କର ନାମ କୀର୍ତ୍ତନ କରିବେ, ସେମାନେ ଆନନ୍ଦମଗ୍ନ ହେବେ, ଆଉ ଦୁଃଖାଳୟ କେଉଁଠି ରହିଲା ଏଇଟା। ତେଣୁ ଏ ଭଗବାନ ଯେଉଁ ଅର୍ଚ୍ଚାମୂର୍ତ୍ତି ଭଗବାନ ଏଠି ଉପସ୍ଥିତ ଅଛନ୍ତି, ତେଣୁ ଏଇଭଳି ଭାବରେ ଗୁରୁଦେବ କୃପାରୁ ଆମକୁ ମଧ୍ୟ ଏଇଭଳି ଭାବରେ ସୁଯୋଗ ପ୍ରଦାନ କରିଛନ୍ତି, ଏଠି ମଧ୍ୟ ସେଇ ବୃନ୍ଦାବନ ପରିବେଶ ସୃଷ୍ଟି କରିଛନ୍ତି। ତେଣୁ ଏଇ ଯେଉଁ ଗୋବର୍ଦ୍ଧନ ଏଇ ଲୀଳାରେ, ବହୁ ଭଗବାନଙ୍କ ଲୀଳାରେ ଅନେକ ସାହାଯ୍ୟ କରିଛନ୍ତି ଗୋବର୍ଦ୍ଧନ, ଏକାଧାରରେ 24 ରୁ 27 24 25 26 4 ଶ୍ଳୋକ 4 ଅଧ୍ୟାୟରେ ଗୋବର୍ଦ୍ଧନଙ୍କ ଲୀଳା ଆସିବ ଆମେ ଶୁଣିବା।
ଆମକୁ ସେ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ଏ ଯେଉଁ ଗୋବର୍ଦ୍ଧନ, ସେ ଗୋବର୍ଦ୍ଧନ ଉପରେ କୃଷ୍ଣ ବଳରାମ ନଥିଲେ, କୃଷ୍ଣ ବଳରାମ ତଳେ ରାଧାମୁଣ୍ଡ ପାଖରେ ଥିଲେ, ଚଢ଼ୁଥିଲେ, ତାଙ୍କ ବାଚାମାନେ ଚଢ଼ଉଥିଲେ। ଆଉ ଗୋବର୍ଦ୍ଧନ ଉପରେ ସବୁ ଯେଉଁମାନେ ଆଉ ଟିକେ ଅଧିକ ବୟସ୍କ ଗୋପାଳମାନେ ସେମାନେ ସବୁ ଗାଭୀମାନଙ୍କୁ ଚାରଣ କରୁଥିଲେ, ଗୋଚାରଣ କରାଉଥିଲେ। ଇଏ ବର୍ଷା ଚାରଣ ହେଉଥିଲା, ଏଇ ଘଟଣା ହେଉଛି, ଏଇ ଘଟଣାରେ କୁହାଯାଉଛି ଏ କଥା। ତେଣୁ ଏକଦା ତତୋ ଅଭିଦ୍ରା ଚରତୋ ଗାବୋ ବର୍ଷାନ୍ ଉପବ୍ରଜମ ଗୋବର୍ଦ୍ଧନାଦ୍ରି ଶିରସି ଚରନ୍ତ ଦଦୃଶୁ ତୃଣମ। ଏହିଭଳି ଭାବରେ ଗୋବର୍ଦ୍ଧନ ଶିରରେ ଆସ୍ତେ ଆସ୍ତେ ସେ ଯେଉଁ ଅଭିଶାପ ଦେଇଥିଲେ ସେ ଗୋଟିଏ ଗୋଟିଏ ତିଳ କମି କମିକା ଯାଉଛି। ଭଗବାନଙ୍କ ସମୟରେ, କୃଷ୍ଣଙ୍କ ସମୟରେ ସେ ତାର ସାତକୋଶ ବିସ୍ତାର ଥିଲା, ଆସ୍ତେ ଆସ୍ତେ କମି କମିକା ଯାଉଛି। ଆପଣ ଦେଖିବେ ଛୋଟିଆ ଆଉ ଦେଖାଯାଉନି। ଆମେ ବି ଆଗରୁ ଯେତେବେଳେ ଯାଇଥିଲୁ, ବହୁତ ବର୍ଷ ତଳେ ଯାଇଥିଲୁ, ଯେତିକି ଉଚ୍ଚା ଥିଲା ଏବେ ବି ବହୁତ କମିଗଲାଣି, ଆସ୍ତେ ଆସ୍ତେ କମି କମିକା ଯିବ, ଆଉ ଦିଶିବ ନାହିଁ, କଳିଯୁଗ ଶେଷ ହୋଇଗଲାଣି ଆଉ ଦିଶିବ ନାହିଁ। ଏଇଭଳି ଭାବରେ ଗୋବର୍ଦ୍ଧନ କଥା ରହିଛି। ତେଣୁ ଯାହା ବି ହଉ, ଏଇ ଯେଉଁ ରହିଛି ସେଇଠି ହିଁ ଚରଉଥିଲା ବେଳେ ଗୋବର୍ଦ୍ଧନ ଅଦ୍ରି ଶିରସି ଗୋବର୍ଦ୍ଧନରେ ଚରଉଥିଲେ, ଗୋବର୍ଦ୍ଧନର ଉପରେ ରହିକି ଦେଖୁଛନ୍ତି ସେ ରାଧାକୁଣ୍ଡ ପାଖାପାଖି ଏମାନେ ସବୁ ରହିଛନ୍ତି ଚରଉଛନ୍ତି, କୃଷ୍ଣ ବଳରାମ ତାଙ୍କ ସାଙ୍ଗ ବାଳ ଏଇ ସବୁ ବଳରାମ ଛାଡ଼ିଲେ ଆଉ ସବୁ କୃଷ୍ଣ, ବେଣୁ କୃଷ୍ଣ, ବାଡ଼ି କୃଷ୍ଣ, ସିଂହା କୃଷ୍ଣ, ବସ୍ତ୍ର କୃଷ୍ଣ ସବୁ। ଅବଶ୍ୟ ସେ ବସ୍ତ୍ର ପିନ୍ଧିଥିବେ କି ନାହିଁ ଅଲଗା କଥା, କାରଣ ସେଦିନ ଯେଉଁ ବସ୍ତ୍ର ପିନ୍ଧିଲେ ସବୁଦିନ କ'ଣ ବସ୍ତ୍ର ପରିଧାନ କରନ୍ତି କି? ସବୁଦିନ ସକାଳୁ ଉଠିଲେ ସେମାନେ ଭଗବାନଙ୍କ ଲୀଳା ବର୍ଣ୍ଣନା, ସକାଳୁ ଉଠିଲେ ସେମାନେ ତାଙ୍କ ବସ୍ତ୍ରକୁ ବାହାର କରିକିରି ଆଉ ଗୋଟେ ନୂତନ ବସ୍ତ୍ର ପରିଧାନ କରନ୍ତି, ସେହି ବସ୍ତ୍ର ସେ ପରିଧାନ କରନ୍ତି ନାହିଁ। କିନ୍ତୁ ଗୋଟେ ବର୍ଷ ପରେ ଯେତେବେଳେ ଆସିବେ ବ୍ରହ୍ମା, ସେହି ସମୟରେ ସେହି ବସ୍ତ୍ର ସେ ପିନ୍ଧିକିରି ଆସିଥିବେ। ପ୍ରତିଦିନ ବସ୍ତ୍ର ଚେଞ୍ଜ ହେଉଛି। ମୁଁ ଗୋଟେ ଥିଲି ଅଫିସରେ ଥିଲାବେଳେ ଜଣେ ଥିଲେ ଲୋକ ଜଣେ ମାତାଜୀ, ସେ ସବୁଦିନ ଗୋଟେ ଗୋଟେ ନୂଆ ଡ୍ରେସ୍ ପିନ୍ଧୁଥିଲେ, ନୂଆ ଶାଢ଼ୀ ପିନ୍ଧୁଥିଲେ। କେତେ ଖଣ୍ଡ ଶାଢ଼ୀ ଥିବ ତାଙ୍କର, କିନ୍ତୁ ଅନ୍ତତଃ ଯଦି 365 ବସ୍ତ୍ର ଥିବ ତାହେଲେ ଗୋଟେ ବର୍ଷରେ ଥରେ ସେଇଟା ପିନ୍ଧିବେ। ବର୍ଷା ଏଇ ଯେଉଁ ବାଳକମାନଙ୍କର ଏତେ ବସ୍ତ୍ର ନଥିବ, ସେମାନେ ସିମ୍ପୁଲ ଲିଭିଂ ପ୍ଲେନ୍ ଶିକ୍ଷା ଦେଉଛନ୍ତି ଭଗବାନ। ଯେତିକିଟା ବସ୍ତ୍ର ଥିବ ସବୁଦିନେ ନୂତନ ଧୌତ ବସ୍ତ୍ର ପରିଧାନ କରି, ଏ ହେଉଛି ନିୟମ। ମନ୍ଦିରକୁ ଆସିବା ମାନେ ଧୌତ ବସ୍ତ୍ର ପରିଧାନ କରି, ପୂର୍ବ ବସ୍ତ୍ର ପରିଧାନ କରିବ ନାହିଁ, ଏ ହେଉଛି ନିୟମ। ତେଣୁ ଏମାନେ ସବୁ ବୈଦିକ ଇଏ ଅନୁସାରେ ଚାଲୁଛନ୍ତି, ବୈଦିକ ନିୟମ ଅନୁସାରେ ଜୀବନଯାପନ କରୁଛନ୍ତି। ଭଗବାନ ଆଦର୍ଶ ସ୍ଥାପନ କରିବେ, ତାଙ୍କଠାରୁ ଶୁଣିକିରି ଆମେ ଆମ ଜୀବନକୁ ପରିବର୍ତ୍ତିତ କରିବା, ନହେଲେ ଆମେ ତ ସେଇଭଳି ଭାବରେ ଅଧର୍ମରେ ଚାଲିଥାନ୍ତି ସବୁ। ଏ ଭଗବାନ ଲୀଳା ମାଧ୍ୟମରେ ବହୁତ ଶିକ୍ଷା ମଧ୍ୟ ଦିଆଯାଉଛି, ଏଣୁ ଖାଲି କଥାଟା ଶୁଣିବା, କଥା ଶୁଣିଲେ ମଧ୍ୟ ବହୁତ ବଡ଼ ରହିଛି, ଏଇଟା ନୁହେଁ ଯେ କଥା ଶୁଣିଲେ ଆଉ କିଛି କଲେ ନାହିଁ। ଶିବ ପରୀକ୍ଷିତ ମହାରାଜ ଆଉ କିଛି କଲେ ନାହିଁ, ଖାଲି ଶୁଣିଲେ ଭଗବତ ଧାମ ଚାଲିଲେ। ତେଣୁ ଇଏ ଯେଉଁ ଯେତେ ସବୁ ବଳରାମ ଛାଡ଼ିଦେଲେ ଆଉ ସବୁ ହେଉଛନ୍ତି କୃଷ୍ଣ, ଆଉ କେହି କୃଷ୍ଣ ଛଡ଼ା ଅଲଗା କେହି ନୁହନ୍ତି, ସବୁ କୃଷ୍ଣ। କିନ୍ତୁ ବଳରାମ ମଧ୍ୟ ଜାଣିପାରୁ ନାହିଁ, ଏଇ ଲୀଳାଟି ଦେଖିକି ସେ ଜାଣିବେ ଭଗବାନଙ୍କ ଲୀଳା ଏଭଳି ଭାବରେ ରହିଛି, ମୋହନ କରିବେ, ସମସ୍ତଙ୍କୁ ମୋହନ କରିଦେବେ। ତେଣୁ ଆ ବି ଦୂର, ବେଶୀ ଦୂର ନୁହଁ, ଗୋବର୍ଦ୍ଧନ ପର୍ବତ ଉପରେ ରହିଛନ୍ତି, ରାଧାକୁଣ୍ଡ ରହିଛନ୍ତି, ବେଶୀ ଦୂର ନୁହଁ। ତେଣୁ ଏଠି କ'ଣ କଲେ, ଗୋବର୍ଦ୍ଧନ ଅଦୃଶ୍ୟରସି ଚରନ୍ତିଓ ଦଦୃଶୁ, ସେଇଠି ଚରୁଥିଲା ବେଳେ ଦେଖିଲେ ଦଦୃଶୁ ତୃଣମ, କ'ଣ ଚରୁଥିଲେ, ତୃଣ ଚରୁଥିଲେ, ଘାସ ଚରୁଥିଲେ, ଆଉ କ'ଣ ଚରିବେ, ବର୍ଷାମାନେ କ'ଣ ଚରିବେ, ଘାସ ଚରିବେ। ତେଣୁ ତୃଣମ ଯେତେବେଳେ ଚରୁଥିଲେ ସେଇ ସବୁ ଦେଖିଦେଲେ, ଆଖିରେ ପଡ଼ିଗଲା, ଗାଭୀମାନଙ୍କର ଆଖିରେ ପଡ଼ିଗଲା, ତାଙ୍କ ବର୍ଷାମାନଙ୍କର ଆଖିରେ ପଡ଼ିଗଲା, ଗାଭୀମାନଙ୍କର ଆଖିରେ ଦଦୃଶୁ ଦେଖିଦେଲେ। ଭଗବାନ ଚାହିଁଲେ ଏ ଲୀଳାଟି କରିବା ପାଇଁ, ବଳରାମଙ୍କ ମୋହକୁ ଦୂର କରିବା ପାଇଁ, ତାଦ୍ୱାରା ଆମେ ଏଇ ଲୀଳାଟିକୁ ଜାଣିବା, ନହେଲେ ଆମେ ଜାଣିପାରିନଥାନ୍ତେ ଏ ଲୀଳା। ଦଦୃଶ ତୃଣମ ଦେଖିଲେ, ସିଏ ମଧ୍ୟ ଚରୁଛନ୍ତି ତୃଣ, ଏମାନେ ମଧ୍ୟ ତୃଣ ଚରୁଛନ୍ତି, ଦଦୃଶ ତୃଣମ ସିଏ ତୃଣ ଚରୁଥିଲା ବେଳେ ଦେଖିଲେ, ଏମାନେ ମଧ୍ୟ ଦଦୃଶ ତୃଣମ ଏମାନେ ମଧ୍ୟ ତୃଣ ଚରୁଛନ୍ତି, ଏମାନେ ଦେଖି ଦେଖିଛନ୍ତି ନାହିଁ ଅଲଗା କଥା, ଏମାନେ ଦେଖିନାହାନ୍ତି, ଏମାନେ କାହିଁ ସେଠିକି ଦେଖିବେ? ଇଏ ତ ଭଗବାନ କୃଷ୍ଣ ନା, ଇଏ କାହିଁ ଦେଖିବେ ସେଠିକି? କୃଷ୍ଣକୁ କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରନ୍ତି। ଯାହା ବି ହଉ, ଏଇଭଳି ଭାବରେ ଯଦି ଦେଖିଦେଲେ ଦୃଷ୍ଟାତ ତତ୍ ସ୍ନେହ ବସୁ। ଆଚ୍ଛା, ମୁଁ ଆଜି ଆଣିନି ମୋର ନୋଟ୍, ଭଗବାନଙ୍କ ଇଚ୍ଛାରେ ଆଜି ମୁଁ ନୋଟ୍ ଆଣିନାହିଁ। ମୋତେ ବାତା ଜଣେ ଚାହାନ୍ତି ଇଏ କାହିଁକି ଏସବୁ ଏତେ ସଂସ୍କୃତ କହୁଛି, ସେଇଥିପାଇଁ ଭଗବାନ ଚାହିଁଦେଲେ ନାହିଁ ସେ ନୋଟ୍ ତୁ ରଖ। ତଥାପି ଆମର ଷ୍ଟାଣ୍ଡ ବାଇ ରହିଛି, ବାଇ ଡିଫଲ୍ଟ ଆମ ପାଖରେ ରହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ରହିଛନ୍ତି। ଏଠି କହୁଛନ୍ତି, ଦିସ୍ ଏକ୍ସପ୍ଲେନ୍ସ ହାଉ ବଳଦେବ ଏଣ୍ଟର୍ଡ ଦ ଫରେଷ୍ଟ ୱିଥ୍ କ୍ରିଷ୍ଣ ଫାଇଭ୍ ଅର୍ ସିକ୍ସ ନାଇଟ୍ ବିଫୋର୍ ଦ କମ୍ପ୍ଲିସନ୍ ଅଫ୍ ୱାନ୍ ଇୟର୍ ଥ୍ରୀ ଜାମସ୍ ଇକ୍ୱାଲ୍ ଟୁ ନାଇଟ୍। 29 ଶ୍ଲୋକରେ କୁହାଯାଉଛି, ହ୍ୱାଇଲ୍ ଗ୍ରେଜିଂ ଆଟ୍ ଅଫ୍ ଗୋବର୍ଦ୍ଧନ ହିଲ୍ ଦ କାଓଜ୍ ଲୁକ୍ ଡାଉନ୍ ଟୁ ଫାଇଣ୍ଡ ସମ୍ ଟେଣ୍ଡର୍ ଗ୍ରୀନ୍ ଗ୍ରାସ୍ ତିନମ୍ ଚରନ୍ତ ଆଣ୍ଡ ସହ ଦର୍ କାପ୍ସ ପାସ୍ଚରିଂ ନିୟର୍ ବାଇ ଇନ୍ ବ୍ରଦର୍। ଦେଖ, ଏଇଟାକୁ ଜାଣିଲେ ଆମେ ଜାଣିଲେ, ଯେ ତୃଣମ୍ ଚରନ୍ତ ଦଧୁସୁ ତୃଣମ୍ କହିଲେ ଏଠି କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଯେତେବେଳେ ଗୋବର୍ଦ୍ଧନ ପର୍ବତ ଉପରେ ଗାଭୀମାନେ ତୃଣ ଚରୁଥିଲେ ସେହି ସମୟରେ ଲୁକ୍ ଡାଉନ୍ ଟୁ ଫାଇଣ୍ଡ ସମ୍ ଟେଣ୍ଡର୍ ଗ୍ରୀନ୍ ଗ୍ରାସ୍। ଯେତେବେଳେ ଚରୁଛନ୍ତି ଗାଭୀମାନଙ୍କର ମନର ଧାରଣା କ'ଣ ନା, କେଉଁଠି କେଉଁଠି ଭଲ ଘାସ ଘାସ ହେଇଥିବ ସେଇଠି ଯିବେ ଚରିବେ, ଘାସ କେଉଁଠି ରିଚେକ୍ ଚେକ୍ ପଳେଇ ଯାଉଥିବ ନା, ଥିବ ଆହୁରି ଘାସ, ଏ ସେଇଟା ତୃଣ ବହୁତ ସୁନ୍ଦର ଦେଖାଯିବ, ତାଙ୍କୁ ଆକର୍ଷଣ କରିବ, ସେ ସେଠି ପଳେଇବେ। ଗାଭୀମାନଙ୍କ ମନ ଧାରଣା ହେଉଛି ଏଇଭଳି ଭାବରେ, ଗାଭୀ ହଉ ବସା ହଉ ଯେ ହଉ ଚରୁଥିବେ ସେଠୁ ଛାଡ଼ିଦିଏ, ଆଉ ସୁନ୍ଦର ଦେଖାଯିବ, ବହୁତ ହଁ ବହୁତ ଆଟ୍ରାକ୍ଟିଭ ଲୋଭ, ଘାସ ଦେଖିକି ମଧ୍ୟ ତାଙ୍କର ରହିଛି, ଘାସରେ ବିଭିନ୍ନ ଭେରାଇଟି ରହିଛି ନା। ଏ ଯେଉଁ ଦେଖିଲେ ଗ୍ରୀନ୍ ଗ୍ରାସ୍ ଦେଖିଲେ ତଳୁଆ ଗୋବର୍ଦ୍ଧନ ପର୍ବତ ଚଢ଼ୁଛନ୍ତି, ତଳକୁ ଦେଖିଲେ ଆହୁରି ବହୁତ ଘାସ ରହିଛି, ବହୁତ ସୁନ୍ଦର ଘାସ ସବୁ ରହିଛି, ଏକଟା ଭାବୁଛନ୍ତି, ଦେଖିଲା ବେଳକୁ ତଳକୁ ଦେଖୁଛନ୍ତି, ଦେଖିଲା ବେଳକୁ ଦେଖାଗଲେ ଇଏ ମାନେ ଦେଖିଲେ ନହେଲେ ତ ସେ ଘାସ ଚଢ଼ୁଛନ୍ତି, ସେ କାହିଁକି କ'ଣ ଚିନ୍ତା କରିବେ, ଘାସ ଚଢ଼ୁଛନ୍ତି, କିନ୍ତୁ ଦେଖିଲେ ତଳେ ସବୁ ରହିଛି ଆଉ ସୁନ୍ଦର ଘାସ ରହିଛି, ତଳକୁ ଟିକେ ଦେଖୁ ଦେଖୁ ହଁ ଦେଖିଲେ ତାଙ୍କର ବତ୍ସାମାନଙ୍କୁ ଦେଖିଲେ, ଆଣ୍ଡ ସ ଦେୟାର କାପ୍ସ ପାସ୍ଚରିଂ ନିୟର ବାଇ ଇନ୍ ବ୍ରଜ, ସେ ରାଧାକୁଣ୍ଡ ପ୍ୟାକେଟ୍ ଦେଖିଲେ। ଏଇଟାରୁ ଆମେ ଜାଣିବା ନା, ଇଏ ଗୋଟେ ହେଉଛି ଦର୍ପଣ ଭଳି, ଏ ଟୀକା ମାନେ ଆମେ ସବୁ ବହୁତ କଥା ତା ଭିତରେ ରହିଛି। ଯାହା ବି ହଉ, ଯେତେବେଳେ ଏଇଭଳି ଭାବରେ ଦେଖିଲେ ତା ପର ଶ୍ଲୋକରେ କୁହାଯାଉଛି, ଦୃଷ୍ଟ୍ୱା ତତ୍ ସ୍ନେହବଶୋ ଅସ୍ମୃତାତ୍ମା ସ ଗୋବ୍ରଜୋତ୍ୟାତ୍ମ ଦୁର୍ଗମାର୍ଗ ଦ୍ୱିପାତ କକୁଦ୍ଗ୍ରୀବ ଉଦାସ ପୁଚ୍ଛ ଗୋଧ୍ରୁଙ୍କୁତେଇ ରାସ୍ତୁପୟା ଜବେନ। କ'ଣ ହେଲା ସେତେବେଳେ ନା, ଦୃଷ୍ଟ୍ୱା ଅଥ ତାପରେ କ'ଣ ହେଲା, ସେ ଚରୁଥିଲେ, ଚଢ଼ୁଥିଲା ବେଳେ ଗାଭୀମାନେ ଯେତେବେଳେ ଚଢ଼ୁଛନ୍ତି ତଳକୁ ଦେଖୁଛନ୍ତି ବହୁତ ସୁନ୍ଦର ସୁନ୍ଦର, ଉପରେ ଚଢ଼ୁଛନ୍ତି ନା, ଆଟପ ଶିରସି ଗୋବର୍ଦ୍ଧନ ଶିରରେ ଉପରେ ରହିଛନ୍ତି, ତଳଟା ଦେଖାଯିବ, ତଳୁ ଉପରଟା ଦେଖାଯିବ ନାହିଁ, ତଳେ ଯେତେବେଳେ ଚଢ଼ୁଥିବ ଉପରଟା ଦେଖାଯିବ ନାହିଁ, କିନ୍ତୁ ଉପରେ ଚଢ଼ୁଛନ୍ତି ମାନେ ତଳଟା ଦେଖାଯିବ। ତେଣୁ ସେଇଟା ଯେତେବେଳେ ଦେଖିଲେ ଗାଭୀମାନେ ଯେତେବେଳେ ସେମାନେ ବାଛୁରୀମାନଙ୍କୁ ଦେଖିଲେ, ବାଛୁରୀମାନେ ଚଢ଼ୁଛନ୍ତି ତାଙ୍କର ବାଛୁରୀ, ସିଏ ହେଉଛନ୍ତି କୃଷ୍ଣ, ତାଙ୍କ ପ୍ରତି କେତେ ସ୍ନେହ ଥିଲା, ଆମେ ତ କହିଲେ ବର୍ଣ୍ଣନା କରିଥିଲେ ଆଉ ଏତେ କହିବା ନାହିଁ। ତାପରେ କ'ଣ ହେଲା, ଅଥ ତ ସ୍ନେହବଶ, ନିଜ ବର୍ଷାମାନଙ୍କୁ ଯେତିକି ସ୍ନେହ ନଥିଲା କୃଷ୍ଣଙ୍କୁ ତାଠାରୁ ଅଧିକ ସ୍ନେହ କରୁଥିଲେ। ଆଜି କୃଷ୍ଣ ଗୋଟିଏ ବର୍ଷ ହେଲାଣି କୃଷ୍ଣ ତାଙ୍କର ବର୍ଷା ହେଇକି ରହିଛନ୍ତି, ସେମାନେ ଜାଣିନାହାନ୍ତି, ଏପର୍ଯ୍ୟନ୍ତ ମଧ୍ୟ ସେମାନେ ଜାଣିନାହାନ୍ତି, ଏଇଟା ବଳରାମ ଜାଣିଲେ, ବଳରାମ ମାଧ୍ୟମରେ ଆମେ ଜାଣିଲେ। ତେଣୁ ଭଗବାନ ସିଏ ଭଗବାନ ଯେତେବେଳେ ତାଙ୍କ ପୁତ୍ର ହେଇକି ରହିଛନ୍ତି କ'ଣ କହିବା, ତ ସ୍ନେହବଶ କ'ଣ କହିଲେ, ଅସ୍ମତୁ ଆତ୍ମା, ଅସ୍ମତୁ ଆତ୍ମା କହିଲେ ଆଉ ସେ ଭୁଲିଗଲେ, ଆଉ ନିଜକୁ ଭୁଲିଗଲେ, ଗୋବର୍ଦ୍ଧନ ପାହାଡ଼ ଉପରେ ରହିଛନ୍ତି ତଳକୁ ଆସିବାଟା ଏତେ ସହଜ ନୁହଁ, ଖାଲି ଯେ ସେଠି ଗୋଟେ ରାସ୍ତା ହେଇଛି ବା ସୁବିଧା ସବୁ ଅଛି ତାହା ନୁହଁ, କଣ୍ଟା ଫଣ୍ଟା ସବୁ କଥା ରହିଛି। ଆମେ ଧର 1996 ବିଷୟରେ ଗୋବର୍ଦ୍ଧନ ପରିକ୍ରମା କରୁଥିଲୁ, ଗୋବର୍ଦ୍ଧନ ନୁହଁ 84 କୋଷ ପରିକ୍ରମା କରିଥିଲୁ, ଆଉ ସେହି ସମୟରେ ମୋର ଗୋଟେ 2 ଥର ଚପଲ ଚୋରି ଗଲା, ଚପଲ ପିନ୍ଧିକି ଯାଉଥିଲି, ଚପଲ ଚୋରି ଗଲା, କଣ୍ଟା ଲାଗିଲା ଗୋଟେରେ, କଣ୍ଟା ଲାଗିଲେ ଆମେ ଚାଲିପାରିବା, ଏଭଳି ଭାବରେ ସବୁ ରହିଛି, ଲୀଳା ସବୁ ରହିଛି, ତେଣୁ ସବୁ କଣ୍ଟା ଫଣ୍ଟା ସବୁ ରହିଛି। କିନ୍ତୁ ଅସ୍ମତୁ ଆତ୍ମା ନିଜକୁ ଭୁଲିଗଲେ ଏତେ ରାସ୍ତା କେମିତି କ'ଣ କରିବା, ଏ ଭଲ ରାସ୍ତା ନୁହଁ, ଇଏ ସବୁ ପାହାଡ଼ ରାସ୍ତା ସବୁ ରହିଛି, ପାହାଡ଼ ରହିଥିବ, ଖଣ୍ଡ ଖଣ୍ଡ ବାହାରିଥିବ, ଗଛ ପଛ ସବୁ ରହିଛି, ତୃଣ କଣ୍ଟା ଗଛ ମଧ୍ୟ ରହିଛି, ଯାହାବି ହେଉ ଏଇଭଳି ଭାବରେ ସହ ସେମାନେ କ'ଣ ଗୋବ୍ରଜ ଗାଈମାନଙ୍କ ପାଳକମାନେ କ'ଣ କଲେ, ଅତି ଆତ୍ମପ ଦୁର୍ଗ ମାର୍ଗ ଏ ଯେଉଁ ଦେଖିଦେଲେ, ସେ ଗାଭୀମାନେ ଦେଖିଦେଲେ, ସେମାନେ ତଳକୁ ଧାଇଁଲେ କିଭଳି ଭାବରେ ନା ଦୁଇ ପାଦ ଚତୁଷ୍ପାଦ ଯେମିତି ନୁହଁ, ଦୁଇ ପାଦ ତାଙ୍କର ରହିଛି, ଦୁଇ ପାଦ ଏମିତି ଚାରିପାଦ ମିଶିକି ଚାଲିଲା ଭଳିଆ, ଦୁଇ ପାଦ ଭଳିଆ ଲାଗୁଛି, ଏଭଳି ଡେଇଁଲେ ଦୌଡ଼ିଲେ ଧାଇଁଲେ ଏଭଳି ରହିଛି, ଦୁଇ ପାଦ କକୁତ ଗ୍ରୀବ ତାଙ୍କର ଯେଉଁ ଗ୍ରୀବା ରହିଛି, ଏସବୁ ଜିନିଷକୁ ସବୁ ଇଏ କରିକି ବହୁତ ଉଦାସ ପୁଚ୍ଛ, ପୁଚ୍ଛ କହିଲେ ଯେଉଁ ରହିଛି ଲାଙ୍ଗୁଡ଼ ରହିଛି ତାକୁ ଟେକିକିରି ଧାଉଁଛନ୍ତି ଏକାଥରେ, କ'ଣ ହେଇଛି କ'ଣ ହେଇଛି, ଆଶ୍ଚର୍ଯ୍ୟ ହେଇଗଲେ, ଏମାନେ କ'ଣ କରୁଛନ୍ତି, ହୁଙ୍କାର ହୁଙ୍କାର କରିକି ଆସୁଛନ୍ତି, ପାଗଳ ଆତ୍ମସୁ କୁହାଗଲା, ପାଗଳ ହେଇଗଲେ ସେମାନେ, ନିଜ ପୁତ୍ର ବତ୍ସାମାନଙ୍କୁ ଦେଖିକି ପାଗଳ ହେଇଗଲେ, ସିଏ ତାଙ୍କ ପାଖକୁ ଯିବା ପାଇଁ ଚିନ୍ତା କରିପାରିଲେଣି, କେମିତି ଯିବା କ'ଣ କରିବା, ଧୀରେ ଧୀରେ ଯିବା ଇଏ କରିବା ନାହିଁ, ଧାଇଁଲେ ଏକାଥରେ ପୁଚ୍ଛ ଟେକିକିରି, ଆଉ ଚାରିପାଦ ଆଉ ଦେଖାଯାଉନି, ଦୁଇ ପାଦ ଭଳିଆ ରହିଛି, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ଏଇଟା ବର୍ଣ୍ଣନା କରୁଛନ୍ତି, ଦୁଇ ପାଦ ତଳେ ରହିକି ଦେଖୁଛନ୍ତି, ସେମାନେ ଉପରୁ ଆସୁଛନ୍ତି, ଏ ଭାଗବତ ଶାସ୍ତ୍ର ଛୋଟିଆ ଶାସ୍ତ୍ର ନୁହଁ, ତେଣୁ ଏମାନେ କ'ଣ କରୁଛନ୍ତି ନା, ଯେଉଁମାନେ ତାଙ୍କୁ ପାଳନ କରୁଥିଲେ, ଗାଭୀ ପାଳନ କରୁଥିଲେ, ସେମାନେ ଚେଷ୍ଟା କରୁଛନ୍ତି ରଖିବା ପାଇଁ, ଅଟକାଇବା ପାଇଁ, ସେମାନେ ଚେଷ୍ଟା କରୁଛନ୍ତି ଅଟକାଇବା ପାଇଁ, କିନ୍ତୁ ଅଟକାଇ ପାରୁନାହାନ୍ତି, ସେମାନେ ମଧ୍ୟ ବାଧ୍ୟ ତାଙ୍କ ପଛରେ ଧାଉଁଛନ୍ତି, ବହୁତ କଷ୍ଟରେ ଯାଉଛନ୍ତି, ସେମାନେ ମଧ୍ୟ ଧାଉଁଛନ୍ତି, ବହୁତ କ୍ରୋଧ ତାଙ୍କର ହେଉଛି, ଏ ବାଳକମାନେ କାହିଁକି ଆସିଲେ, ବାଳକମାନଙ୍କୁ ଦେଖିଛନ୍ତି ନା, ସେମାନେ ମଧ୍ୟ ଦେଖିଲେ ବାଳକମାନେ ଆସିବେ, ଓ ଏଇଠି ଯାଉଛନ୍ତି, ଏମାନେ କାହିଁକି ଏଠିକି ଆସିଲେ, ଏଠି ଆସିବା କଥା ନୁହଁ, ନିୟମ ହେଉଛି ସେଇଟା, ଯେଉଁଠି ଗାଈମାନେ ଅଛନ୍ତି ସେଠି ବର୍ଷାମାନେ ଯିବେନି, ବର୍ଷାମାନେ ଅଲଗା ଜାଗା, ନହେଲେ ସେମାନେ କ୍ଷୀର ପାନ କରିଦେବେ, ଆଉ କ୍ଷୀର କ'ଣ ସେମାନେ ରଖିବେ, ତେଣୁ ଯାହାବି ହଉ ଏଇ ଗାଭୀ ଯେଉଁମାନେ ପାଳନ କରୁଥିଲେ ଗୋପାଳମାନେ, ସେମାନେ ବ୍ୟାଟେରୀ ବାଡ଼େଇକରି ମଧ୍ୟ ତାଙ୍କୁ ଅଟକାଇ ପାରୁନାହାନ୍ତି, ବାଡ଼େଇଲେ ମଧ୍ୟ, ତେଣୁ ସେମାନେ କ'ଣ କରୁଛନ୍ତି, ବହୁତ କ୍ରୋଧରେ ଆସୁଛନ୍ତି, ତାଙ୍କ ପଛେ ପଛେ ଆସୁଛନ୍ତି, ବହୁତ କଷ୍ଟ ତାଙ୍କୁ ହେଉଛି, ପର୍ବତ ଉପରେ ଚାଲିବାଟା କ'ଣ ଏତେ ସହଜ ନା, କ'ଣ ଚାଲିବାଟା ଗୋଟେ ପ୍ରକାର ଚାଲିବ, କିନ୍ତୁ ଦୌଡ଼ିକିରି ଯିବା, ସେ ଯେଉଁ ଦୌଡ଼ିକି ଯାଉଛନ୍ତି, ଏମାନେ ତାଙ୍କ ପଛରେ ଧାଇଁକିରି ଆସିଲେ ତାଙ୍କୁ ଅଟକାଇବା ପାଇଁ, ଏଇଭଳି ଭାବରେ କରୁଛନ୍ତି, ବହୁତ କ୍ରୋଧ ହେଲା, ଭାବୁଛନ୍ତି ଯାଇକିରି ପିଟିବେ ସମସ୍ତଙ୍କୁ, ଗାଭୀକି ପିଟିବେ, ପିଲାମାନଙ୍କୁ ପିଟିବେ, ଏଇଭଳି ଭାବରେ କାହିଁକି ତମେ ଏଠିକି ଆଣିଲ, ଏଇଭଳି ଭାବରେ ଭାବିକିରି ଆସୁଛନ୍ତି, କ୍ରୋଧରେ କ୍ରୋଧରେ ଆସୁଛନ୍ତି, ତେଣୁ ହୁଙ୍କାର କରି ଏମାନେ ଯାଉଛନ୍ତି, ଅସ୍ତୁପୟା ଜବେନ, ଜବେନ କହିଲେ ବହୁତ ସ୍ପିଡ଼ରେ, ବହୁତ ଜୋରରେ ଯାଉଛନ୍ତି, ବହୁତ ସ୍ପିଡ଼ରେ, ନର୍ମାଲ ସ୍ପିଡ଼ରେ ଯାଉଥିଲେ ଅଲଗା କଥା, ଏତେ କ୍ରୋଧ ହେଇନି, ତାଙ୍କର ଯେତେ ସ୍ପିଡ଼ ହେଉଛି ସେତେ କ୍ରୋଧ ଅଧିକା ହେଉଛି, ଯେତେ ତଳକୁ ଆସୁଛନ୍ତି କ୍ରୋଧ ଅଧିକା ହେଇକା ଯାଉଛି, ହଁ ଗଲେ ପିଟି ପକେଇ ମନରେ ଭାବୁଛନ୍ତି କ୍ରୋଧରେ, ଏଇଭଳି ଭାବରେ ସୋ ଗୁରୁବଜ ଅତି ଆତ୍ମପ ଦୁର୍ଗ ମାର୍ଗ, ବହୁତ କଷ୍ଟ ମାର୍ଗ ରହିଛି, ବହୁତ ଦୁର୍ଗ ମାର୍ଗ, ଏଇ ସହଜ ରାସ୍ତା ନୁହଁ, ଏଇ ଚାଲି ରାସ୍ତାରେ ମଧ୍ୟ, ଏଇ ରାସ୍ତାରେ ମଧ୍ୟ ଚାଲିପାରୁନେ ଆମେ, ଚପଲ ନହେଲେ ଆମେ ଚାଲିପାରୁନେ, ଆଉ ସେ ପାହାଡ଼ ରାସ୍ତା, ପାହାଡ଼ ତ ରାସ୍ତା କ'ଣ, ପାହାଡ଼ ପାହାଡ଼ରେ ଧେଇଁ ଧେଇଁକିରି ଜୋରରେ ସେମାନେ ଜବେନ, ଜବେନ କହିଲେ ବହୁତ ସ୍ପିଡ଼ରେ ଯାଉଛନ୍ତି, ସେମାନେ ଆସୁଛନ୍ତି, ତେଣୁ ଏହି ମଧ୍ୟ ବାଧ୍ୟ ହେଇକିରି ଆସିବେ ତାଙ୍କ ପଛରେ ଧାଇଁ ଧାଇଁକିରି, ଆଉ ଯେତିକି ଆସୁଛନ୍ତି ସେତିକି ତାଙ୍କ କ୍ରୋଧ ବଢ଼ୁଛି, ହଁ ଗଲେ ଆଜି ପିଠି ପକେଇବୁ, ଏଇଭଳି ଭାବରେ କ୍ରୋଧରେ ରହୁଛି ସେମାନେ, କ୍ରୋଧ ହେଉଛି, ଏଇଟା ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ତାଙ୍କର ଭାବ, ତାଙ୍କର ଯେଉଁ ରହିଛି କେମିତି ଆସୁଛନ୍ତି, ଏସବୁ ଦେଖିକିରି ବର୍ଣ୍ଣନା କରୁଛନ୍ତି, ଏବଂ ବଳରାମ ଏଇଟା ଦେଖିଲେ, ବଳରାମ ଦେଖି ଆଶ୍ଚର୍ଯ୍ୟ ହେଇଗଲି, କ'ଣ ଘଟଣା, କ'ଣ ଘଟଣା ଏମିତି କାହିଁକି ହେଉଛି, ତେଣୁ ଏଠି କୁହାଯାଉଛି, ହଁ ଆଶୁପୟା କହିଲେ, ଆଶୁପୟା କହିଲେ ତାଙ୍କର ସ୍ତନ ପହ୍ନାରୁ କ୍ଷୀର ବାହାରି ଯାଉଛି, କ୍ଷୀର ବାହାରି ତଳେ ପଡ଼ିଯାଉଛି, ତଳେ ପଡ଼ି ପଡ଼ିକି ଆସୁଛି, ଏଇଭଳି ଭାବରେ ଏଇଟାକୁ ଲକ୍ଷ୍ୟ କରୁଛନ୍ତି ସୁଖଦେବ ଗୋସ୍ୱାମୀ, ଏବଂ ବଳରାମ ମଧ୍ୟ ଦେଖୁଛନ୍ତି, ଇଏ କ'ଣ ଜିନିଷ, କ'ଣ କଥା, ତେଣୁ ଏଠି କୁହାଯାଉଛି, ଭାବାର୍ଥରେ କୁହାଯାଉଛି, ସାଧାରଣତଃ ଗାଈ ଏବଂ ବାଛୁରୀମାନଙ୍କୁ ଅଲଗା ଅଲଗା ଚରାଇବାକୁ ହୁଏ। ବୟସ୍କ ଗୋପାଳମାନେ ଗାଈମାନଙ୍କୁ ଚରାନ୍ତି ଏବଂ ପିଲାମାନେ ବାଛୁରୀମାନଙ୍କର ଦେଖାଶୁଣା କରନ୍ତି। କିନ୍ତୁ ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତର ପାଦ ଦେଶରେ ବାଛୁରୀମାନଙ୍କୁ ଦେଖିବା ମାତ୍ରେ ହିଁ ଗାଈମାନେ ଆତ୍ମବିସ୍ମୃତି ହୋଇପଡ଼ିଲେ ଏବଂ ସେମାନେ ଊର୍ଦ୍ଧ୍ୱପୁଚ୍ଛ ହୋଇ ସେମାନଙ୍କ ଆଗପାଦ ଓ ପଛପାଦକୁ ଏକତ୍ର କରି ଅତ୍ୟନ୍ତ ଦ୍ରୁତ ବେଗରେ ବାଛୁରୀମାନଙ୍କ ଆଡ଼ୁ ଦୌଡ଼ିଲେ। ଆଉ ଚତୁଷ୍ପାଦ ବୋଲି କିଏ ଯାଇଛି, ଦ୍ୱିପାଦ ବୋଲି ଦ୍ୱିପଦ ଲେଖାଗଲା ନା, ଦ୍ୱିପାଦ କକୁତ ଗ୍ରୀବ, ଏଇଭଳି ଭାବରେ ସେମାନେ ଆସୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କୁହାଯାଇଛି, ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବଳରାମଙ୍କର, ଏଇଠି ୱେନ୍ ଦି କାଓଜ୍ ସ ଦେୟାର ଓନ୍ କାଫ୍ସ ଫ୍ରମ୍ ଦ ଟପ୍ ଅଫ୍ ଗୋବର୍ଦ୍ଧନ ହିଲ୍ ଦେ ଫର୍ଗଟ୍ ଦେମ୍ସେଲ୍ଭସ୍ ଆଣ୍ଡ ରନ୍ ଅଫ୍। ସେମାନେ ଭୁଲିଗଲେ ନିଜକୁ, କେମିତି ଯିବା ଏତେ ଗୁଡ଼ିଏ ବାଟ, ଆଉ ଏ ଯେଉଁ ରାସ୍ତା ଭଲ ନାହିଁ, କେମିତି ଯିବା କ'ଣ କରିବା, ସେ ଭୁଲିଗଲେ, ନିଜକୁ ଭୁଲିଗଲେ, ଚିନ୍ତା କରିପାରିଲେ ନାହିଁ। ଏବଂ ଇଗ୍ନୋରିଂ ଦେୟାର କେୟାର୍ ଟେକର୍, ତାଙ୍କର ତାଙ୍କୁ ଯେଉଁମାନେ ଗୋପାଳମାନେ ଯେଉଁ ଅଟକାଉଛନ୍ତି, ତାଙ୍କୁ ଅଟକାଉଛନ୍ତି, ଏଇ ରହ 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 କହୁଛନ୍ତି, ବାଡ଼ି ଦେଖେଇକି ତାକୁ ଇଏ କରୁଛନ୍ତି, କିନ୍ତୁ ସେ ଶୁଣୁନାହାନ୍ତି। ଦେ ଫର୍ଗଟ୍ ଦେମ୍ସେଲ୍ଭସ୍ ଆଣ୍ଡ ରନ୍ ଅଫ୍, ଏବଂ ଇଗ୍ନୋରିଂ ଆଣ୍ଡ ଦ ରଫ୍ ପାଥ୍ ୱେ, ରାସ୍ତା ବି ଭଲ ନୁହଁ, ରାସ୍ତା ଭଲ ନୁହଁ, ପାହାଡ଼ ପାହାଡ଼ ତ ଆଉ ପାହାଡ଼ ରାସ୍ତା କ'ଣ, ପାହାଡ଼ ପାହାଡ଼ ଉପରେ ଦି କାଓଜ୍ ଷ୍ଟ୍ରେଚ୍ ଦେୟାର ନେକ୍ସ ଆଉଟ୍ ଇନ୍ ଲଙ୍ଗିଂ ଆଣ୍ଡ ରନ୍ ଆଜ୍ ଇଫ୍ ୱିଥ୍ ୱାନ୍ ପେୟାର୍ ଅଫ୍ ଲେଗ୍ସ। ତାଙ୍କୁ ଯେଉଁ ରହିଛି, ତାଙ୍କ ବେକ ରହିଛି, ବେକକୁ ଲମ୍ବେଇକିରି ଧାଉଁଛନ୍ତି, ଲମ୍ବେଇକିରି ଧାଉଁଛନ୍ତି, ଯେମିତି ତାଙ୍କର ଚାରି ପାଦ ନାହିଁ, ଦୁଇ ପାଦ ରହିଛି। ଏ ପ୍ରସାଦ ଟିକେ ଦିଅ, ଦେୟାର କ'ଣ ହେଲା, ଦେୟାର ହେଡ୍ସ ଆଣ୍ଡ ଟେଲ୍ସ ୱେୟାର୍ ରେଷ୍ଟ, ମୁଣ୍ଡକୁ ଟେକିକିରି ଟେକିକିରି ଏବଂ ବହୁତ ଲମ୍ବେଇକିରି ଟେକିକିରି ଏବଂ ଲାଙ୍ଗୁଡ଼କୁ ଟେକିକିରି, ଟିୟର୍ସ ଆଣ୍ଡ ମିଲ୍କ ଫ୍ଲୋଡ୍ ଇନ୍ ଟ୍ରିମ୍ସ, ତାଙ୍କ ଚକ୍ଷୁରୁ ଲୋତକ ବାହାରି ଯାଉଛି, ଲୋତ ପଡ଼ୁଛି ଏବଂ ପହ୍ନାରୁ କ୍ଷୀର ଧରି ପଡ଼ୁଛି। ଏଇଭଳି ଭାବରେ ଦେଖିଲେ ବଳରାମ, ଏଇଟା ଦେଖି ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ବର୍ଣ୍ଣନା କରୁଛନ୍ତି, ବଳରାମ ମଧ୍ୟ ଦେଖୁଛନ୍ତି, ଇଏ କ'ଣ ଘଟଣା, କାହିଁକି ଏମିତି ହେଉଛି। ତେଣୁ କୁହାଗଲା, ସମେତ ଗାବୋ ଧବତ୍ସାନ୍ ବତ୍ସବତ୍ୟୋ ଅପି ଅପାୟନ୍ ଗିଳନ୍ତ୍ୟ ଇବ ଚାଙ୍ଗାନି ଲିହନ୍ତ୍ୟା ସୌଧ ସଂପୟ। ସମେତ ଗାବୋ, ତେଣୁ ଗାଭୀମାନେ ଯେତେବେଳେ ଆସି ପହଞ୍ଚିଗଲେ, ଅଧୋ ନିଜ ତଳକୁ ଆସି ପହଞ୍ଚିଗଲେ, ପାଦ ଦେଶରେ ଆଧା ଘଣ୍ଟା ପାଖାପାଖି ପହଞ୍ଚିଗଲେ, ବତ୍ସାନ୍ ବତ୍ସବତ୍ୟୋ ଅପି ଅପାୟନ୍, ବତ୍ସାନ୍ ବତ୍ସବତୋ, ବତ୍ସାନ୍ କହିଲେ ଆ ଭିତରେ ସେ ଗାଭୀମାନଙ୍କର ଅଲଗା ବର୍ଷା ସବୁ ହେଇସାରିଛି, କିନ୍ତୁ ଏଇ ବର୍ଷାମାନଙ୍କୁ ସେ କ୍ଷୀର ଦେଉନଥିଲେ, କିନ୍ତୁ ଏମାନେ ବତ୍ସବତ୍ୟୋ ଅପି ଅପାୟନ୍, ତଥାପି ତାଙ୍କୁ କ୍ଷୀର ଦେଉଛନ୍ତି, କ୍ଷୀର ଦେଉଛନ୍ତି, ସେ କ୍ଷୀର ପାନ କରୁଛନ୍ତି, ଏବଂ ଗିଳନ୍ତ୍ୟାଇବ ଚାଙ୍ଗାନି, ଯେମିତି ତାଙ୍କର ଅଙ୍ଗକୁ ଗିଳି ଦେବେ ସିଏ, ଏ ଭାବ ରହିଛି। ଲିହନ୍ତ୍ୟ ସୌଧସଂପୟ, ସେମାନେ ଯେତେବେଳେ ଓଧସ ତାଙ୍କର ସ୍ତନ୍ୟପାନ କରୁଛନ୍ତି, ସେ ଯେଉଁ କ୍ଷୀର ପାନ କରୁଛନ୍ତି, ସେହି ସମୟରେ ଇଏ ତାଙ୍କୁ ଲେହର କରୁଛନ୍ତି ବା ଚାଟୁଛନ୍ତି, ଯେମିତି ତାଙ୍କୁ ଗିଳି ଦେବେ। ଗିଳନ୍ତ୍ୟାଇବ ଚାଙ୍ଗାନି ଲିହନ୍ତ୍ୟ ସୌଧସଂପୟ, ଏଇଭଳି ଭାବରେ ଘଟଣା ହେଇଛି। ତେଣୁ ଆମର ସମୟ ଅଛି ତ, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଅଲଦୋ ଦି କାଓଜ୍ ହ୍ୟାଡ୍ ଗିଭିନ୍ ବାର୍ଥ ଟୁ ନ୍ୟୁ କାଫ୍ସ, ଦେ ହ୍ୟାଡ୍ ମୋର ଆଫେକ୍ସନ୍ ଫର୍ ଦ ଓଲ୍ଡର କାଫ୍ସ। ଯଦି ଆଉ ଗୋଟେ ବର୍ଷା ଦେଇଦେଲାଣି ମାନେ ସେ ପୁରୁଣା ବର୍ଷାକୁ ଆଉ ଦେବେନି, କ୍ଷୀର ଦେବେନି, ନୂଆ ବର୍ଷାକୁ ଦେବେ, କିନ୍ତୁ ଏଠି ଓଲ୍ଟା ହେଇଗଲା, ସମସ୍ତେ ନୁହଁ, କେତେ ଜଣଙ୍କର, ସମସ୍ତେ ନୁହଁ। ଦସ୍ ଦେ କେମ୍ ଡାଉନ୍ ଫ୍ରମ୍ ଗୋବର୍ଦ୍ଧନ ହିଲ୍ ଟୁ ଫିଡ୍ ଦ ଓଲ୍ଡର କାଫ୍ସ ଦ ମିଲ୍କ ପୋରିଂ ଫ୍ରମ୍ ଦେର୍ ଅର୍ଡ଼ର୍ସ, ତାଙ୍କର ପହ୍ନାରୁ କ୍ଷୀର ଆପେ ଆପେ ଝରି ଯାଉଥିଲା, ଏତେ ସ୍ନେହ ରହିଛି ତାଙ୍କ ପ୍ରତି। ତେଣୁ ଗୋବର୍ଦ୍ଧନ ହିଲ୍ ଉପରୁ ଆସିଲେ, ଚାଲି ଚାଲିକି ଆସିଲେ ନାହିଁ, ଧୀରେ ଧୀରେ ନାହିଁ, ଦୌଡ଼ି ତ ଧାଇଁ ଧାଇଁକି ଆସିଲେ, ଯେମିତି ତାଙ୍କ ଦୁଇ ପାଦ ରହିଛି। ଇନ୍ ଗ୍ରେଟ୍ ଆଙ୍ଗଜାଇଟି ଦେ ରିପିଟେଡ଼ଲି ଲିକ୍ ଦ କାଫ୍ସ ବଡ଼ିଜ୍ ଆଜ୍ ଇଫ୍ ୱାଣ୍ଟିଂ ଟୁ ସ୍ୱାଲୋ ଦେମ୍, ଏତେ ତାଙ୍କର ସ୍ନେହ ରହିଛି, ତାଙ୍କୁ ବାରମ୍ବାର ତାଙ୍କୁ ଲେହନ କରୁଛନ୍ତି ବା ଚାଟୁଛନ୍ତି, ଯେମିତି ଏଠି କୁହାଯାଉଛି ଗିଳନ୍ତା ଯିବ ତାଙ୍କୁ ଯେମିତି ଗିଳିଦେବେ
ଭଗବାନ, ସିଏ
କେତେ କ'ଣ ନହେଇଥିବ, ଆକର୍ଷଣ ନହେଇଥିବ ଭଗବାନ, ଯାହାଙ୍କ କଥା ଶୁଣି ଜଣେ ଆନନ୍ଦ ରହିପାରୁନାହିଁ, ଆନନ୍ଦ ବଢ଼ି ବଢ଼ିକା ଯାଉଛି, ଆଉ ସେଇ ଭଗବାନଙ୍କ ସାଙ୍ଗ କରୁଛନ୍ତି, କିଛି ତାଙ୍କର ଆନନ୍ଦ ନ ହେଉଥିବ, ତେଣୁ ଏଇଭଳି ଭାବରେ ଚାଲିଛି କଥା। ଏଇଭଳି ଭାବରେ ସେ ତାଙ୍କୁ କ୍ଷୀର ପାନ କରାଉଛନ୍ତି, ଇଏ ତାଙ୍କୁ ଚାଟି ଚାଟି ପକାଉଛନ୍ତି, ଏଣେ ଗୋପାଳମାନ କଥା କ'ଣ ହେଲା, ଗୋପାଳମାନେ ଯେଉଁ ରାଗିକିରି ଆସୁଥିଲେ ପିଟି 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 ସାବାଟ କରିଦେବ, ବାଟ ସାରା ଚିନ୍ତା କରି କରିକି ଆସୁଛନ୍ତି, କିନ୍ତୁ ତାଙ୍କର ଭାବ ବଦଳି ଗଲା, ତାଙ୍କର ଭାବ ବଦଳି ଗଲା, ପିଟିବ କ'ଣ, ଗୋପାସ୍ତ ଦ୍ରୌ ଧନାୟା ସମୌଘ୍ୟ ଲଜ୍ଜୌରୁମାନ୍ୱନା ଦୁର୍ଗା ଧୋ ପୁଚ୍ଛତ ଭ୍ୟତ୍ୟ ଗୋବତ୍ସେଇ ଦୃଶୁ ସୁତାନ। ଗୋପାଳମାନେ କ'ଣ କଲେ, ଗୋପା ତା ତ୍ରୋଧନ ଆୟାସ, ସେ ଯେଉଁ ଧାଉଁଛନ୍ତି ଇଏ ତାକୁ ବନ୍ଦ କରିବା ପାଇଁ ର ର ର ପାଟି ଇଏ କରୁଛନ୍ତି, କିନ୍ତୁ ତାଙ୍କର କରିପାରିଲେ ନାହିଁ, ମୋଘ ହେଇଗଲା, ତାଙ୍କର ବ୍ୟର୍ଥ ହେଇଗଲା, କରିପାରିଲେ ନାହିଁ, ତେଣୁ ତାଙ୍କୁ ଲଜ୍ଜା ହେଲା ଏବଂ ଉରୁମନ୍ୟୁ ନା ତାଙ୍କର କ୍ରୋଧ ବଢ଼ି ବଢ଼ିକା ଯା କଲା, ତାଙ୍କ ପଛ ପଛ ଧାଉଁଛନ୍ତି, କ୍ରୋଧ ବଢ଼ି ବଢ଼ିକା ଯାଉଛି, ଦୁର୍ଗ ଅର୍ଧ କୃଚ୍ଛତ, ତେଣୁ ଏଇ ଯେଉଁ ଉପରୁ ଆସୁଛନ୍ତି ତଳକୁ ବହୁତ କଷ୍ଟରେ ସେ ଆସିଲେ, ପାହାଡ଼ ଉପରେ ଆସୁଛନ୍ତି, ତେଣୁ ଆସିକି ଯେତେବେଳେ ପହଞ୍ଚିଗଲେ ସେଠି ଅଭେଦ୍ୟ, ସେଠି ପହଞ୍ଚିଗଲେ ଗୋ ବତ୍ସେଇ ଗୋ ବତ୍ସାବଣଙ୍କ ସହିତ ଦଦୃଶୁ ସୁତାନ, ତାଙ୍କ ପୁତ୍ରମାନଙ୍କୁ ଦେଖିଲେ, ଯେଉଁ କ୍ରୋଧ ପ୍ରକାଶ କରୁଥିଲା ଯେତେବେଳେ ଦେଖିଦେଲେ ତାଙ୍କର ଭାବ ବଦଳିଗଲା, ବଦଳିଗଲା, ଆଉ ସେ କ୍ରୋଧ କୁଆଡ଼େ ରହିଲା ନାହିଁ। କୃଷ୍ଣଙ୍କ ପ୍ରତି ସମସ୍ତଙ୍କର ସ୍ନେହ ବଢ଼ି ବଢ଼ି ଚାଲିଥିଲା। ଗୋପାଳମାନେ ସେତେବେଳେ ପର୍ବତରୁ ଓହ୍ଲାଇ ଆସି ସେମାନଙ୍କ ପୁତ୍ରମାନଙ୍କୁ ଦେଖିଲେ, ଯେଉଁମାନେ ଶ୍ରୀକୃଷ୍ଣଙ୍କ ଠାରୁ ଅଭିନ୍ନ ଥିଲେ ସେତେବେଳେ ପୁତ୍ରମାନଙ୍କ ପ୍ରତି ସେମାନଙ୍କ ସ୍ନେହ ବଢ଼ିଗଲା, ଯେଉଁ କ୍ରୋଧ ପ୍ରକାଶ କରୁଥିଲେ କ୍ରୋଧଟା ପଳେଇଗଲା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦ କାଓ ହଡ୍ ମ୍ୟାନ୍ ଟ୍ରାଏ ଟୁ ଷ୍ଟପ୍ ଦ କାଓ ୱିଥ୍ ଷ୍ଟିକ୍ସ ବଟ୍ ଫେଲିଂ ଟୁ ଚେକ୍ ଦ କାଓ ଦେ ଫେଲ୍ ସାଇମଲ୍ଟାନିୟସ୍ଲି ଆସେମ୍ଡ ଆଙ୍ଗ୍ରି। ଯେଉଁ ବେତ ରହିଛି, ବେତର ଆଜି କାମ ଦେଲା, ବେତକୁ ବାଡ଼ୁନଥିଲେ, ଆଜି ବାଡ଼ିଲେ, ବାଡ଼ିଲେ ମଧ୍ୟ ସେ ରହିଲେ ନାହିଁ, ଶୁଣିଲେ ନାହିଁ, ମାଡ଼ ଖାଇକି ମଧ୍ୟ ଧାଉଁଛନ୍ତି, ଏବଂ ତାଙ୍କୁ ନିଜକୁ ବହୁତ ଲଜ୍ଜା ଲାଗିଲା ଏବଂ କ୍ରୋଧ ଆସିଲା। ୱିଥ୍ ଗ୍ରେଟ୍ ଡିଫିକଲ୍ଟି ଦେ ରନ୍ ଡାଉନ୍ ଦ ରଫ୍ ପାଥ୍ ବଟ୍ ହ୍ୱେନ୍ ଦେ ସ' ଦେୟାର୍ ସନ୍ସ ୱିଥ୍ ଦ କାର୍ଭସ୍ ଦେ ଟୁ ୱେଆର୍ ଓଭରୱେଲ୍ମଡ୍ ୱିଥ୍ ଆଫେକ୍ସନ୍। କିନ୍ତୁ ଯେତେବେଳେ ଦେଖିଲେ ପୁତ୍ରମାନଙ୍କୁ, ଆଉ ତାଙ୍କର ଭାବ ବଦଳିଗଲା, ଭାବ ବଦଳିଗଲା, ଆମେ ଆଉ କହିବା ନାହିଁ, ଭାବ ବଦଳିଗଲା, ତାଙ୍କୁ ଆଲିଙ୍ଗନ କଲେ, ଏସବୁ କଥା କରୁଛେ, ଆମେ ଆସନ୍ତାକାଲି କହିବା ସମୟ ନାହିଁ, କାହିଁକି ତରତର ହିଁ କହିବା, ଆସନ୍ତାକାଲି କଥା କହିବା, ଆଜିର ବର୍ତ୍ତମାନ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ନିଦାୟ ଗୌତମାନନ୍ଦେ।